भगवते वासुदेवाय भक्त सज्जन बृंद मातृवृंद आज आम संडे प्रोग्राम को रविवार सत्संग कार्यक्रम आपमन को आम अंतराष्ट्रीय कृष्ण भावना संबलपुर संबलपुर बुर्ला केन्द्र तरफ आपमन को स्वागत जनाव आज पवित्र रथयात्रार शेष हो जाए सुनावेश गतकाली अनुषित होते वर्तमान जगन्नाथ नीलाद्री विजय करेंगे गृह को फेरी जी बर्तमान बैंक गड़े भगवान गृह देखते आमको यही भाव भगवान गृह जो गृह आमर से आमर से स्थान रही भगवान गृह कारण आम हूचे भगवान जेहेतु भगवान अंश पितामह जगत भगवान खाली हिंदू मान पिता नुंती जगतर पिता से जगन्नाथ से तेणु ये हूँ भगवान गृह से आम रहा कथा कि आम गोटे गृह रहीचे जोटाक भौतिक हिसाब से भौतिक मानदंड में बहुत बड़ा सुंदर घर हो पारे बहुत ऐश्वर्यशाड़ी घर हो पारे किंतु दुखालयम अशाश्वतम से घर हूँ दुखर आलय दुखर घर एवं दुखर जन चाहिए रहा रही पारे ना अशाश्वतम सबदिन रही पारे ना कि भगवान गृह हूँ ठीक विपरीत सुखालय शाश्वत आनंद वैकुंठ एवं सब से रही परस्मात भाव कर्तव्यता सनातन भौतिक जगत ध्वंस हो गले से ध्वंस हुए ना से प्रकृत आम घर भगवान देखी दौरान घर बाहर के आसी जो गले नौ दिन धरी यात्रा है अत नीलाद्री करेंगे सी आम मान सब देखते प्रकृत घर जो रही सी आम सब आमको निमंत्रण करमंत्रण कौन आमको तुम आस मो पक आस सर्वधर्म परित्यज्य माम एक शरण ब्रज तुम्हें मोर शरण आस मो गृह को आस भगवान गृह को डाक समस्त को तेणु आज आम प्रकृत श्रीमद्भागवत आरंभ करवा कथा पुणी आपण मानू प्रथम स्कंद कथा आरंभ होते सप्तम अध्याय पर्यटन कथा कही आज से सप्तम अध्याय कथा कहने भावी चिंता करूँ भक्त मान अनुरोध क्रमें आम जगन्नाथ लीला की वर्णना करवा जगन्नाथ जो रथयात्रा होता आपड़ी शुणी गत रविवार रथयात्रा विषय आम कही तेणु ये रथयात्रा विषय में किसी कथा कह भगवान कथा भगवान कृष्ण कथा जगन्नाथ कथा कदाचित कालिंदी तट विपिन संगीत करवो मुदा वीरी नारी बदन कमला स्वाद मधुको रमा शंभो ब्रह्मा जगन्नाथ स्वामी नयन जगन्नाथ लीला एमती तो भगवान लीला बुझा बहुत कष्ट समस्त बुझीपारती ना कश्चित मान व्यक्ति तत्व भगवदगीतार भगवान कहले सप्तम अध्याय तृतीय श्लोक भगवान कहले खूब क्वचित लोक मत तत्व जानते आ जगन्नाथ तत्व आहरी रहस्यपूर्ण जगन्नाथ तत्व आम पुरी जगन्नाथ धाम ଆମର ଜନ୍ମ ଜଗନ୍ନାଥ ଧାମରେ ପ୍ରକୃତି ଜଗନ୍ନାଥ ଧାମରେ ଯେଉଁ ରହିଛି ତା'ର ବିସ୍ତାର ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି କେତେ ଦଶ ଯୋଜନ କେତେ ଆମର ଜଗନ୍ନାଥ ଧାମରେ ଆମର ଆଗ ଜଗନ୍ନାଥ ସେବକ ରୂପରେ ଜନ୍ମଗ୍ରହଣ କରିଛୁ। ତେଣୁ ଏ ଯେଉଁ ଜଗନ୍ନାଥ ଆମର 20 ବର୍ଷ କାଳ ଆମେ ସେ ପୁରୀ ଧାମରେ ଆମେ ରହିଥିଲୁ, ଆମେ ଚାକିରି କରିଥିଲୁ। ସେଇଠି ଯେତେବେଳେ ଆମେ ଜଗନ୍ନାଥକୁ ଦର୍ଶନ କରୁ, ଜଗନ୍ନାଥ ପଣ୍ଡାମାନେ ଯେଉଁ ଯାତ୍ରୀମାନେ ଯାଆନ୍ତି ଜଗନ୍ନାଥ ଦର୍ଶନ କରାନ୍ତି, ସେ କହନ୍ତି ମୁଁ ଶୁଣିଛି ଇଏ ହେଉଛନ୍ତି ବ୍ରହ୍ମା, ଇଏ ହେଉଛନ୍ତି ବିଷ୍ଣୁ, ଇଏ ହେଉଛନ୍ତି ଶିବ, ଏଇଭଳି ଭାବରେ କହନ୍ତି। ଜଗନ୍ନାଥ ପଢ଼ିଥିବ ସୁଭଦ୍ରାଙ୍କୁ ବ୍ରହ୍ମା ବିଷ୍ଣୁ ଶିବ ବୋଲି କୁହନ୍ତି। ଜଗନ୍ନାଥ ଏମିତିକି ତାଙ୍କର ପଣ୍ଡାମାନେ ତାଙ୍କର ଯେଉଁମାନେ ସେବକ ସେମାନେ ଜାଣିପାରୁନାହାନ୍ତି ଜଗନ୍ନାଥ କଥା। ଆଉ ଜଣେ ଜଗନ୍ନାଥର ସେବକ ସେ କହନ୍ତି ଯେ ଜଗନ୍ନାଥ ଖାଉନାହାନ୍ତି ବୋଲି ଆମେ ତାଙ୍କୁ ଭୋଗ ଲଗାଉଛେ, ଜଗନ୍ନାଥ ଯଦି ଖାଉଥାନ୍ତେ ତାହେଲେ ଆମେ ତାଙ୍କୁ ଭୋଗ ଦେଇନଥାନ୍ତେ। ଜଗନ୍ନାଥର ସେବକ ଏଇଭଳି ଭାବରେ କୁହନ୍ତି। ତେଣୁ ଜଗନ୍ନାଥ ତତ୍ତ୍ୱ ଆମେ ମଧ୍ୟ ଜଗନ୍ନାଥଙ୍କ ସେବକ ଥିଲୁ, ପିଲାମାନେ ଆମେ ଜଗନ୍ନାଥଙ୍କୁ ସେବା କରୁଥିଲୁ, କିନ୍ତୁ ଜଗନ୍ନାଥ ତତ୍ତ୍ୱ ଜାଣିନଥିଲୁ। ବର୍ତ୍ତମାନ ଜାଣିଯାଇଛୁ ତା ନୁହଁ, କିନ୍ତୁ ଯେଉଁମାନେ ଜଗନ୍ନାଥ ତତ୍ତ୍ୱ ଜାଣନ୍ତି ସେ କଥା ଆମେ କହିବା। ଜଗନ୍ନାଥ ତତ୍ତ୍ୱ ଜଗନ୍ନାଥଙ୍କ ଭକ୍ତମାନେ ଜଗନ୍ନାଥଙ୍କ ତତ୍ତ୍ୱ ଜାଣନ୍ତି। ଜଗନ୍ନାଥ କାହିଁକି ରୂପ ଧାରଣ କିଏ, ଯେମିତି ଆମେ ଦେଖୁଛେ ଭଗବାନଙ୍କର ବିଭିନ୍ନ ଲୀଳା ରହିଛି ଭାଗବତରେ 9 ଅଧ୍ୟାୟ 10 ସ୍କନ୍ଧରେ ଭଗବାନଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି, ଏବଂ ସମ୍ପୂର୍ଣ୍ଣ ଭାଗବତରେ 335 ଅଧ୍ୟାୟ 18,000 ଶ୍ଳୋକରେ ବହୁତ ଭଗବାନଙ୍କର ଲୀଳା, ଭଗବାନଙ୍କର ଅବତାର ଏସବୁ ବିଷୟରେ ବର୍ଣ୍ଣନା କରାଯାଇଛି। ଏ ଭାଗବତ କହୁଛନ୍ତି ସମସ୍ତ ବୈଦିକ ଶାସ୍ତ୍ରର ସାର, ସମସ୍ତ ବୈଦିକ ଶାସ୍ତ୍ର ଯେତେ ବୈଦିକ ଶାସ୍ତ୍ର ରହିଛି, ଯେତେ ପୁରାଣ ରହିଛି, ବେଦ ଉପନିଷଦ ପୁରାଣ ମହାଭାରତ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି, ଅର୍ଥୋୟମ ସୂତ୍ରାଣା ବ୍ୟାସଦେବ ସମସ୍ତ ବୈଦିକ ଶାସ୍ତ୍ର ରଚନା କରି ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କଲେ, 555 ସୂତ୍ରରେ ସମସ୍ତ ବୈଦିକ ଜ୍ଞାନକୁ ପ୍ରଦାନ କରିଦେଲେ, ସୂତ୍ର ଆକାରରେ ପ୍ରଦାନ କରିଦେଲେ। ଏବଂ ଇଏ ଯେଉଁ ଭାଗବତଙ୍କୁ କୁହାଯାଏ ଇଏ ବ୍ରହ୍ମସୂତ୍ରର ଅର୍ଥ, ଅର୍ଥୋୟମ ବ୍ରହ୍ମସୂତ୍ରାଣା ଭାରତାର୍ଥ ବିନିମୟ ମହାଭାରତ 60,00,000 ଶ୍ଳୋକ ଅଛନ୍ତି ମହାଭାରତରେ, ମାନୁଷମାନଙ୍କ ପାଇଁ 1,00,000 ଶ୍ଳୋକ ରହିଛନ୍ତି କିନ୍ତୁ ସମୁଦାୟ 60,00,000 ଶ୍ଳୋକ ରହିଛନ୍ତି ମହାଭାରତର। ଭାରତାର୍ଥ ବିନିମୟ ଭାରତ ମହାଭାରତର ଅର୍ଥ ମଧ୍ୟ ଏହି ଭାଗବତରେ ରହିଛନ୍ତି। ଏବଂ ଗାୟତ୍ରୀ ଭାଷ ରୂପସୁ ଗାୟତ୍ରୀ ଯେଉଁମାନେ ବ୍ରାହ୍ମଣ ଶିକ୍ଷା ନେଉଛନ୍ତି ଗାୟତ୍ରୀ କରୁଛନ୍ତି, ଓମ୍ ଭୂ ଭୁବସ୍ୱ ଇତ୍ୟାଦି, ଏ ଭାଇତ୍ରୀର ଭାଷ୍ୟ ହେଉଛି ଭାଗବତମ ବେଦାର୍ଥ ପରିଗୃହିତ, ବେଦର ଅର୍ଥ ଏଥିରେ ରହିଛନ୍ତି ଭାଗବତମରେ। ଏ ସମଗ୍ର ଭାଗବତମରେ 18,000 ଶ୍ଳୋକ ରହିଛନ୍ତି, କିନ୍ତୁ ଜଗନ୍ନାଥ ତତ୍ତ୍ୱ ଜଣେ ପାଇପାରିବେ ନାହିଁ, ଯଦି ପାଇବେ କିନ୍ତୁ ଏତେ ସହଜରେ ପାଇପାରିବେ ନାହିଁ। ଜଗନ୍ନାଥ ତତ୍ତ୍ୱ ରହିଛି ଭାଗବତମରେ କିନ୍ତୁ ଜାଣିପାରିବେ ନାହିଁ, ସେ ଲୀଳା ଏତେ ଗୃଢ଼ ଲୀଳା ଜଗନ୍ନାଥଙ୍କର। ତେଣୁ ଯାହା ହେଉ ଆମର ଭକ୍ତମାନଙ୍କର ଅନୁରୋଧ କ୍ରମେ ଆମେ ଏହି ଜଗନ୍ନାଥ ତତ୍ତ୍ୱ କହିବା, ବହୁତ ଗଭୀର ତତ୍ତ୍ୱ ଜଗନ୍ନାଥ ତତ୍ତ୍ୱ। ତେଣୁ ଏ ଜଗନ୍ନାଥ ସେଇ କୃଷ୍ଣ ହେଉଛନ୍ତି, ଜଗନ୍ନାଥ ସେଇ କୃଷ୍ଣ ଯିଏକି କାଳିନ୍ଦୀ ତଟରେ ଯମୁନା ନଦୀରେ ଯମୁନା ତଟରେ ବହୁତ ଲୀଳା କରିଥିଲେ, 11 ବର୍ଷ କାଳ ବୃନ୍ଦାବନରେ ଲୀଳା କରିଥିଲେ ଭଗବାନ, ସେଇ ଭଗବାନ ବର୍ତ୍ତମାନ ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଏ ତତ୍ତ୍ୱ ଯେଉଁମାନେ ଭଗବାନଙ୍କ ତତ୍ତ୍ୱ ଜାଣନ୍ତି ସେମାନେ ଏଇଭଳି ଭାବରେ କୁହନ୍ତି, ଯିଏକି 500 ବର୍ଷ ତଳେ ଗୌରାଙ୍ଗ ରୂପରେ ଆସି ଲୀଳା କରିଥିଲେ, 5,500 ବର୍ଷ ତଳେ କୃଷ୍ଣ ରୂପରେ ଲୀଳା କରିଥିଲେ, ଆଜି ସେ ବର୍ତ୍ତମାନ ଜଗନ୍ନାଥ ରୂପରେ ଲୀଳା କରୁଛନ୍ତି। ଜୟ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ। ଭାଗବତରେ ବିଭିନ୍ନ ସ୍ଥାନରେ ଜଗନ୍ନାଥ କଥା କୁହାଯାଇଛି କିନ୍ତୁ ଏ ରୂପ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ। ଯେମିତି ଆମେ ଦେଖିବା ଭାଗବତ ଆରମ୍ଭରେ 10 ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେତେବେଳେ ପରିଚିତ ମହାରାଜ ଜାଣିବା ପାଇଁ ଚାହିଁଲେ ଭଗବାନଙ୍କ ବିଷୟରେ ବିସ୍ତାର ଭାବରେ, ଭଗବାନ କୃଷ୍ଣଙ୍କ ବିଷୟରେ, ସେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏ କଥାଟି, ଯେତେବେଳେ ଭଗବାନ ଯେତେବେଳେ ଆସନ୍ତି, ଯଦା ଯଦା ହି ଧର୍ମସ୍ୟ ପ୍ରାଣ ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ, ଯେତେବେଳେ ଧର୍ମର ଗ୍ଲାନି ହୋଇଯାଏ, ଅଧର୍ମର ଅଭ୍ୟୁଥାନ ହୁଏ, ସେହି ସମୟରେ ଭଗବାନ ପ୍ରତି ଯୁଗରେ ଆସନ୍ତି। ତେଣୁ କଳି ଯୁଗରେ ଆରମ୍ଭରେ ଦ୍ୱାପର ଯୁଗର କଥା, ଦ୍ୱାପର ଯୁଗରେ ଯେତେବେଳେ ଭୂମି ବହୁତ ଭାରାକ୍ରାନ୍ତ ହୋଇପଡ଼ିଥିଲେ ପାପୀମାନଙ୍କ ଭାରରେ, ଭୂମି ଉପରେ ଭାର କ'ଣ, ଭୂମି ଉପରେ ଆପଣ ଏଇ ବୁର୍ଲାରେ ସହରରେ ସମ୍ବଲପୁର ଇତ୍ୟାଦି କେତେ ସ୍ଥାନ ରହିଛି, ଭୂମିର ଭାର ପୃଥିବୀ ରହିଛି, କେତେ ମହାଦେଶ ରହିଛି, କେତେ ମହାସାଗର ରହିଛି, କେତେ ସବୁ ସ୍କାଇ ସ୍କ୍ରାପର୍ ସବୁ ରହିଛନ୍ତି, ବିରାଟ ବିରାଟ ଗୃହ ସବୁ ରହିଛି, ଅଟ୍ଟାଳିକା ସବୁ ରହିଛି। କିନ୍ତୁ ଇଏ ପୃଥିବୀର ଭାର ନୁହଁ, ପୃଥିବୀର ଭାର ହେଉଛି ଯେତେବେଳେ ପାପ, ପାପର ଭାର ଯେତେବେଳେ ବଢ଼ିଯାଏ ଭୂମି ଉପରେ, ଭୂମିର ଏଇଟା ଭାର ହୋଇଯାଏ, ସେଇଟା ଭୂମିର ଭାର। ଏବେ ସୁଖଦେବ ଗୋସ୍ୱାମୀ କୁହନ୍ତୁ, ଭୂମି ଦୃପ୍ତ ରୂପ ବ୍ୟାଜ ଦୈତ୍ୟାନିକ ଶତାବ୍ଦୀ ଆକ୍ରାନ୍ତ ପୁରି ଭାରେଣ ବ୍ରହ୍ମାଣ ଶରଣ ଦେଲୁ। ଭୂମି ଯେତେବେଳେ ଏହିଭଳି ଭାବରେ ଭାରାକ୍ରାନ୍ତ ହୋଇଯାଇଛି ଦୈତ୍ୟାନିକ ଶତାବ୍ଦୀ, ଶହ ଶହ ଅୟୁତ ଅୟୁତ ଲକ୍ଷ ଲକ୍ଷ ନୃପ ବ୍ୟାଜୀ, ନୃପ ଉପରେ ରାଜା, ପ୍ରକୃତରେ ରାଜା ସେମାନେ ନୁହନ୍ତି, ସେମାନେ ଖାଲି ନାମକୁ ମାତ୍ର ରାଜା, ଦସ୍ୟୁ ରୂପେଣ ଦସ୍ୟୁ ପ୍ରାୟସ ରାଜସୁ, ସେମାନେ ସବୁ ଦସ୍ୟୁ ଦେଲେ ନାମକୁ ରାଜା, କିନ୍ତୁ ପ୍ରକୃତରେ ଦସ୍ୟୁ, ପ୍ରଜାମାନଙ୍କୁ ସେ ପୀଡ଼ା ପ୍ରଦାନ କରନ୍ତି। ଏହିଭଳି ଭାବରେ ଭୂମି ଭାରାକ୍ରାନ୍ତ ହୋଇଯାଇଥିଲେ, ତେଣୁ ସେ ଯେତେବେଳେ ବ୍ରହ୍ମାଙ୍କୁ ଯାଇଥିଲେ ଭାର ବିନୋଦନ, ଭାର ଅପନୋଦନ କରିବା ପାଇଁ, ତେଣୁ ବ୍ରହ୍ମା ଅନ୍ୟ ଦେବତାମାନଙ୍କ ସହିତ ଭୂମିଦେବୀକୁ ଭୂମି ଗାଭୀ ରୂପରେ ଯାଇଥିଲେ, ତାଙ୍କୁ ନେଇ ଚତ୍ରଗତ ଜଗନ୍ନାଥ, ସେଠି ଜଗନ୍ନାଥ ଶବ୍ଦ ବ୍ୟବହାର କରାଯାଇଛି, ଜଗନ୍ନାଥ, ଜଗନ୍ନାଥ କିଏ, ସିଏ ହେଉଛନ୍ତି କ୍ଷୀର କ୍ଷୀର ସାଗରରେ ଯିଏ ରହିଛନ୍ତି, ସୟନ କରିଛନ୍ତି କ୍ଷୀରୋଦକ ସାଇ ବିଷ୍ଣୁ, ତାଙ୍କ ପାଖକୁ ଯାଇଥିଲେ ସେ ଜଗନ୍ନାଥ, ସେ ଜଗନ୍ନାଥ ତାଙ୍କ ପାଖକୁ ଯାଇଥିଲେ। କିନ୍ତୁ ଆମେ ଏଇ ପୁରୀରେ ଯେଉଁ ଜଗନ୍ନାଥ ଦେଖୁଛେ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, କାଗଜରେ ବର୍ଣ୍ଣନା କରାଯାଇଛି, କିନ୍ତୁ ସେଠୁ ସମସ୍ତେ ବୁଝିପାରିବେ ନାହିଁ, ବହୁତ ଗୁଢ଼ ଭାବରେ ବର୍ଣ୍ଣନା କରାଯାଇଛି। ଯେମିତି କେତେ ଜଣ କୁହନ୍ତି ଯେ ଭାଗବତରେ ରାଧାଙ୍କର କଥା ନାହିଁ, ରାଧାଙ୍କର ବର୍ଣ୍ଣନା ନାହିଁ, କିନ୍ତୁ ରାଧାଙ୍କର ବର୍ଣ୍ଣନା ଅଛି, ଦଶମ ସ୍କନ୍ଧ ତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସୁଖଦେବ ଗୋସ୍ୱାମୀ କହିଛନ୍ତି ସେ କଥା, ଅନୟା ରାଧିତ ଋଣ, ଯିଏ ଅନନ୍ୟ ଭାବରେ ଆରାଧନା କରନ୍ତି ସିଏ ହେଉଛନ୍ତି ରାଧା, ତାଙ୍କ କଥା କୁହାଯାଇଛି, ପରୋକ୍ଷ ଭାବରେ କୁହାଯାଏ, ସେମିତି ଜଗନ୍ନାଥଙ୍କ କଥା ପରୋକ୍ଷ ଭାବରେ କୁହାଯାଇଛି। ସେଇ ଯିଏ କାଳିନ୍ଦୀ ତଟରେ, ଯମୁନା ନଦୀ ତଟରେ ସବୁ ଲୀଳା କରିଥିଲେ, କଦାଚିତ କାଳିନ୍ଦୀ ତଟକୁ ଦିନ ସଙ୍ଗୀତ ସଙ୍ଗୀତ ଗାନ କରାଯାଉଥିଲା, ଆମେ ଆଜି ସକାଳେ କହୁଥିଲେ ସଙ୍ଗୀତ ଚାଲିଛି, ଭଗବାନ ତାଙ୍କ ଗୋପବାଳକମାନଙ୍କ ସହିତ ଗାନ ଗୀତ ଗୀତ ଗାନ କରୁଛନ୍ତି, ନୃତ୍ୟ କରୁଛନ୍ତି, ବିଭିନ୍ନ କ୍ରୀଡ଼ା ଖେଳୁଛନ୍ତି, କ୍ରୀଡ଼ା କରୁଛନ୍ତି, ଏସବୁ ବୃନ୍ଦାବନ ଲୀଳା ସବୁ ହୁଏ। ମୁଦା ଏଇଥିରେ ଭଗବାନ ଆନନ୍ଦିତ ହୁଅନ୍ତି, ମୁଦା ବି ନାରୀ ବଦନ କମଳା ସ୍ୱାଦ ମଧୁକ, ଗୋପୀମାନେ ଯେଉଁ ଅଛନ୍ତି ଗୋପୀମାନଙ୍କ ସହିତ ଭଗବାନ ରାସ ଲୀଳା କରୁଥିଲେ, ରମା ଶମ୍ଭୁ ବ୍ରହ୍ମା ମରପତି ଏମାନେ ସବୁ ଭଗବାନଙ୍କର ଆରାଧନା କରୁଥିଲେ, ଶ୍ରୀକୃଷ୍ଣଙ୍କର, ସେଇ ଜଗନ୍ନାଥ, ସିଏ ହେଉଛନ୍ତି ଜଗନ୍ନାଥ, ଜଗନ୍ନାଥ ସ୍ୱାମୀ ନୟନ ପତଗାମୀ ଭଗବତୀ ନେଇ ଶଙ୍କରାଚାର୍ଯ୍ୟ ଯେଉଁ ରଚନା କରିଛନ୍ତି, ମହାପ୍ରଭୁ ଏଇ ସବୁ ଡେଲି ଜଗନ୍ନାଥ ମନ୍ଦିର ଯାଇକରି ଜଗନ୍ନାଥ ସବୁ ପାଠ କରୁଥିଲେ, ତେଣୁ ଜଗନ୍ନାଥ ଠାକୁର ଆପଣ ଯଦି ପଢ଼ିବେ ଦେଖିବେ ସେଇ ଭଗବାନ କୃଷ୍ଣଙ୍କର କଥା କୁହାଯାଇଛି। କୃଷ୍ଣ କିଭଳି ଜଗନ୍ନାଥ ରୂପ ଧାରଣ କଲେ ସେଇଟା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ନାହିଁ, କିଭଳି କିଭଳି ଭାବେ ରୂପ ଧାରଣ କରିଛନ୍ତି। କିନ୍ତୁ ଯେମିତି ଆମ କ୍ଷୀରରେ ଆମେ ଦେଖିଦେଲେ ଆଖିରେ ଦେଖାଯିବ ନାହିଁ, ଘିଅ ଅଛି କ୍ଷୀର ଭିତରେ, ଗୋରସରେ ଘିଅ ଅଛି, କିନ୍ତୁ ଗୋରସରୁ ଘିଅ ବାହାର କରିବା ପାଇଁ ତା'ର କାଇଦା ଅଛି, ଉପାୟ ଅଛି। ସେହିଭଳି ଭାବରେ ବ୍ୟବସ୍ଥା କଲେ ଜଣେ ଘିଅ ପ୍ରାପ୍ତ ହେବ, ଲହୁଣୀ ପ୍ରାପ୍ତ ହେବ। ସେହିଭଳି ଭାବରେ ଭାଗବତମରେ ସବୁ କଥା ରହିଛି, ସବୁ ତତ୍ତ୍ୱ ରହିଛି, ଜଗନ୍ନାଥ ତତ୍ତ୍ୱ ମଧ୍ୟ ରହିଛି, କିନ୍ତୁ ତାକୁ ମନ୍ଥନ କରିବାକୁ ପଡ଼ିବ। ଭାଗବତ ମନ୍ଥନ କଲେ ଆପଣ ଜଗନ୍ନାଥ ତତ୍ତ୍ୱକୁ ଜାଣିବେ। ଭଗବାନ ଯେଉଁ ଲୀଳା କଲେ, ମୋଟାମୋଟି ଭାବରେ ଭଗବାନଙ୍କର ତିନୋଟି ଲୀଳା ରହିଛି, ଗୋଟେ ହେଉଛି ଦ୍ୱାରକା ଲୀଳା, ମଥୁରା ଲୀଳା, ଗୋଟେ ବୃନ୍ଦାବନ ଲୀଳା। ତେଣୁ ବୃନ୍ଦାବନରେ ଭଗବାନ ପାଖାପାଖି 11 ବର୍ଷ କାଳ ଲୀଳା କଲେ ବୃନ୍ଦାବନରେ। ତେଣୁ ବୃନ୍ଦାବନରୁ ଯେତେବେଳେ କଂସ ଅକ୍ରୁରଙ୍କୁ ପଠାଇଲେ କୃଷ୍ଣ ବଳରାମଙ୍କୁ ନେଇ ଆସିବା ପାଇଁ ମଥୁରାକୁ, ଭଗବାନ ଯେଉଁ ଯାଇଛନ୍ତି ଆଉ ଫେରିନାହାନ୍ତି, ଭାଗବତ ବର୍ଣ୍ଣନା କରାଯାଏ, ଅନ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଫେରିଛନ୍ତି ସେ, ସେ ମଧ୍ୟ ଗୁଢ଼ ଭାବରେ ଫେରିଛନ୍ତି, ପ୍ରକାଶ୍ୟ ଭାବରେ ଫେରିନାହାନ୍ତି। ତେଣୁ ଭଗବାନ ଯେଉଁ ଆସିଲେ ବୃନ୍ଦାବନରୁ ଫେରି ଆସିଲେ, ସବୁବେଳେ ବୃନ୍ଦାବନ ବିଷୟରେ ଚିନ୍ତା କରନ୍ତି ଭଗବାନ କୃଷ୍ଣ। ମଥୁରାରେ ପାଖାପାଖି 14 ବର୍ଷ କାଳ ଲୀଳା କଲେ, ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୌଣି ସୈନ୍ୟ ଆଣିକି ଆକ୍ରମଣ କରୁଥିଲେ। ମହାଭାରତରେ 18 ଅକ୍ଷୌଣି ସୈନ୍ୟଙ୍କର କଥା କୁହାଯାଇଛି, କୌରବମାନଙ୍କ ପାଖରେ 11 ଅକ୍ଷୌଣି ସୈନ୍ୟ ଥିଲେ, ପାଣ୍ଡବମାନଙ୍କ ପାଖରେ 7 ଅକ୍ଷୌଣି ସୈନ୍ୟ ଥିଲେ, ଏମାନେ ମହାଭାରତରେ ସମସ୍ତେ ମୃତ୍ୟୁବରଣ କରିଥିଲେ। ଗୋଟିଏ ଅକ୍ଷୌଣି ସୈନ୍ୟ ହେଉଛନ୍ତି କେତେ, 2,18,700। ଗୋଟିଏ ଅକ୍ଷୌଣି ସୈନ୍ୟ ହେଉଛନ୍ତି 2,18,700, ଏତିକି ସବୁ ମିଶିକି ପଦାତିକ ଅଶ୍ୱାରୋହୀ ଗଜାରୋହୀ ସବୁ ମିଶିକିରି ଏତିକି ସୈନ୍ୟ, ଏ ଗୋଟିଏ ଅକ୍ଷୌଣି। ଏହିଭଳି ଭାବରେ 23 ଅକ୍ଷୌଣି ସୈନ୍ୟ ଆଣି ଆକ୍ରମଣ କରୁଥିଲେ ଜରାସନ୍ଧ ମଥୁରା ଉପରେ, ଥରେ ନୁହଁ ଦୁଇଥର ନୁହଁ 18 ଥର ଆକ୍ରମଣ କରିଛନ୍ତି, ଏବଂ 17 ଥର ଭଗବାନ ତାଙ୍କ ସୈନ୍ୟମାନଙ୍କୁ ନିହତ କରିଛନ୍ତି, ଜରାସନ୍ଧକୁ ଛାଡ଼ି ଦିଅନ୍ତି। 18 ଥର ଯେତେବେଳେ ଆକ୍ରମଣ କରୁଥିଲେ ସେହି ସମୟରେ ଆଉ ଜଣେ ଥିଲେ, କାଳ ଜଣେ ଯବନ ଥିଲେ, କାଳ ଯବନ, ସିଏ 1 କୋଟି ସୈନ୍ୟ ଆଣିକି ଆସିଥିଲେ, 23 ଅକ୍ଷୌଣି ସୈନ୍ୟ ଆଣିକି, ସେ 1 କୋଟି ସୈନ୍ୟ ଆଣିକି ଆସିଥିଲେ, ଯବନ ସୈନ୍ୟ ଆଣିକି ଆସିଥିଲେ ଆକ୍ରମଣ କରିବା ପାଇଁ। କାଳ ଯବନ ଏଭଳି ବରପ୍ରାପ୍ତ ହୋଇଥିଲେ, ତାଙ୍କ ସହିତ ଯଦି ଯୁଦ୍ଧ କରିବ ତା'ର ଅଧା ବଳ ନେଇଯିବ, ସେ କାଳ ଯବନ ନେଇଯିବ ଅଧା ବଳ, ତେଣୁ କାଳ ଯବନ କିଏ ଜିତିପାରିବ, ଭଗବାନ ପାଇଁ କିଛି ଲାଗୁ ହେବ ନାହିଁ, କିନ୍ତୁ ତଥାପି ସମସ୍ତ ବର ସେ ରକ୍ଷା କରନ୍ତି, ନିଜର ଭକ୍ତଙ୍କର କଥାକୁ ସେ ରକ୍ଷା କରନ୍ତି, ସତ୍ୟଂ ବିଧାତମ ନିଜଭୂତ ଭାଷିତମ। ତେଣୁ କାଳ ଯବନକୁ ଭଗବାନ କ'ଣ କଲେ, ବ୍ୟବସ୍ଥା ଏଭଳି କଲେ, ନିଜେ ଯୁଦ୍ଧ କଲେ ନାହିଁ କାଳ ଯବନ ସହିତ, କାଳ ଯବନକୁ ଦେଖି ଭଗବାନ ଡରିକିରି ପଳେଇଲା ଭଳିଆ ରୋଲ୍ କଲେ, ଡରିକିରି ପଳେଇଲା ଭଳିଆ ବ୍ୟବହାର କଲେ। କାଳ ଯବନ କହୁଛି, ଆରେ ନାରଦ ମୁନି କହିଥିଲେ ଇଏ ବହୁତ ଭଗବାନ ବୋଲି, ଆମର ବହୁତ ବଳ ରହିଛି, ଭଗବାନ ବୋଲି ଐଶ୍ୱର୍ଯ୍ୟ ରହିଛି, ଆଉ ଇଏ ମୋତେ ଦେଖି ଭୟ କରି ପଳେଇ ଯାଉଛି କହିକି ତା ପଛେ ପଛେ ଧାଉଁଛନ୍ତି, ଭଗବାନଙ୍କ ପଛେ ପଛେ ଧାଉଁଛନ୍ତି, କିନ୍ତୁ ଛୁଇଁ ପାରିଲେ ନାହିଁ। ସବୁବେଳେ ଲାଗୁଛି କାଳ ଯବନକୁ ଯେମିତି ଆଉ 2 ଆଙ୍ଗୁଳ ଟିକିଏ ସ୍ପିଡ୍ କରିଦେଲେ ପାଇ ଧରିଦେବି ଏଇଭଳି ଲାଗୁଛି, କିନ୍ତୁ ଭଗବାନ ନେଇଗଲେ ତାଙ୍କୁ ଗୋଟେ ଗୁମ୍ଫା ପାଖକୁ, ଯେଉଁ ଗୁମ୍ଫାରେ ଶୟନ କରିଥିଲେ ମୁଚୁକୁନ୍ଦ ସତ୍ୟଯୁଗର ସେ ରାଜା ଥିଲେ, ମୁଚୁକୁନ୍ଦ ମାଧାତଙ୍କ ପୁତ୍ର ମୁଚୁକୁନ୍ଦ। ତେଣୁ ମୁଚୁକୁନ୍ଦ ଶୟନ କରିଥିଲେ, ଏତେ ଯୋଦ୍ଧା ଥିଲେ ଯେ ଦେବତାମାନଙ୍କ ସହିତ ମିଶି ଯୁଦ୍ଧ କରୁଥିଲେ ଅସୁରମାନଙ୍କ ବିରୁଦ୍ଧରେ, ଆମର ପୃଥିବୀରୁ ଯାଉଥିଲେ, ସେ ପୃଥିବୀ ପୃଷ୍ଠରୁ ଯାଉଥିଲେ, ସ୍ୱର୍ଗଲୋକକୁ ଯାଉଥିଲେ, ଏବଂ ଅସୁରମାନଙ୍କୁ ନିଧନ କଲା ପରେ ଦେବତାମାନେ ମତ୍ସ୍ୟକୁନ୍ଦକୁ ବର ପ୍ରଦାନ କରିବା ପାଇଁ ଚାହିଁଲେ, ବର ପ୍ରଦାନ କରିବା ପାଇଁ ଚାହିଁଲେ। ମତ୍ସ୍ୟକୁନ୍ଦ କହିଲେ ଠିକ୍ ଅଛି, ମୋତେ ବର ଯେଉଁ ଦେବେ, ମୋତେ ଶୟନ ହେବାର ବର ଦିଅନ୍ତୁ, ନିଦ୍ରାସନ ଦିଅନ୍ତୁ। କୁହାଯାଏ କୁମ୍ଭକର୍ଣ୍ଣ ଚାହୁଁଥିଲା ଇନ୍ଦ୍ରାସନ, ଇନ୍ଦ୍ରାସନ ଚାହୁଁଥିଲା, କିନ୍ତୁ ଦେବତାମାନଙ୍କର ଭାଳେଟ ପଡ଼ିଗଲା। ତେଣୁ ସରସ୍ୱତୀ ଦେବୀଙ୍କୁ ପ୍ରାର୍ଥନା କଲେ, ସରସ୍ୱତୀ ଦେବୀ ଆସି ଇଏ ଯେଉଁ ରହିଛନ୍ତି କୁମ୍ଭକର୍ଣ୍ଣ ତା'ର ଜିହ୍ୱାରେ ବସିଗଲେ। ସରସ୍ୱତୀ ଦେବୀ ବାକ୍ ଶକ୍ତି, ବାକ୍ ଦେବୀ, ସିଏ ଆମ ବାକ୍ ଶକ୍ତିକୁ ନିୟନ୍ତ୍ରଣ କରନ୍ତି, ସିଏ ଭଗବାନଙ୍କର ଶକ୍ତି, ସିଏ ସରସ୍ୱତୀ ଦେବୀ। ତେଣୁ ନିଦ୍ରାସନ, ଇନ୍ଦ୍ରାସନ କହିପାରିଲେ ନାହିଁ, କହିଲେ ନିଦ୍ରାସନ। ତେଣୁ ଛଅ ମାସ କାଳ ସେ ଶୋଇବେ, ଗୋଟିଏ ଦିନ କାଳ ଉଠିକରି ସବୁ କାର୍ଯ୍ୟ କରି ବହୁତ ଖାଦ୍ୟ ସବୁ କରୁଥିଲେ, ଖାଇବା ସବୁ କରୁଥିଲେ, ବହୁତ ପ୍ରକାର ଖାଦ୍ୟ ଗ୍ରହଣ କରୁଥିଲେ। ଯାହା ହଉ, ତେଣୁ ମତ୍ସ୍ୟକୁନ୍ଦ କହିଲେ ଦେବତାମାନଙ୍କୁ, କହିଲେ ମୋତେ ନିଦ୍ରାସନ ପ୍ରଦାନ କର, ମୁଁ ଶୋଇବି, ଏଭଳି ଶୋଇବି ମୋତେ କେହି ଡିଷ୍ଟର୍ବ କରିବେ ନାହିଁ, ଯଦି କିଏ ଡିଷ୍ଟର୍ବ କରିବ ସେ ମୃତ୍ୟୁବରଣ କରିବ। କାହିଁକି ନା ମତ୍ସ୍ୟକୁନ୍ଦ ଜାଣିଥିଲେ ପୁଣି ଯେତେବେଳେ ଅସୁରମାନେ ଆକ୍ରମଣ କରିବେ ଦେବତାମାନଙ୍କ ଉପରେ, ଦେବତାମାନେ ପୁଣି ମୋତେ ଉଠେଇବେ, ଉଠ ଯୁଦ୍ଧ କରିବା, ତେଣୁ କେହି ତାଙ୍କୁ ଡିଷ୍ଟର୍ବ କରିବେ ନାହିଁ, ଯିଏ ଡିଷ୍ଟର୍ବ କରିବେ ସେ ମୃତ୍ୟୁବରଣ କରିବ, ଜଳିଯିବ। ଏହି ବରଟି ଦେବତାମାନେ ଦେଇଥିଲେ, ତେଣୁ ଭଗବାନ ନେଇଗଲେ କାଳଜଗନକୁ, ନେଇଗଲେ ସେହି ଗୁମ୍ଫା ନିକଟକୁ, ଗୁମ୍ଫା ନିକଟରେ ପହଞ୍ଚିକରି ଭଗବାନ ଅଦୃଶ୍ୟ ହୋଇଗଲେ। ମତ୍ସ୍ୟକୁନ୍ଦ ଯେଉଁ ଶୟନ କରିଥିଲେ ତାଙ୍କ ଉପରେ ନିଜର ଉତ୍ତର ବି ଘୋଡ଼େଇ ଦେଲେ, ତେଣୁ କାଳଜଗନ ଧାଇଁ ଧାଇଁ ଆସି ଦେଖିଲା, ଆରେ ଇଏ ଅଦ୍ଭୁତ ବାଳକ, ଇଏ ଧାଇଁ ଧାଇଁକି ଆସିକି ଶୋଇପଡ଼ିଲାଣି, ଯାଇକିରି ତାଙ୍କର ବକ୍ଷ ଦେଶ ଗୋଟେ ପ୍ରହାର କଲେ, ପାଦ ପ୍ରହାର କଲେ। ତେଣୁ ସେ ଆସି ଭାବୁଥିଲା ଏଇ କୃଷ୍ଣ, ସେଇ କୃଷ୍ଣ ବୋଲି, କିନ୍ତୁ ପ୍ରକୃତିରେ ଏଇ ଯେ ମତ୍ସ୍ୟକୁନ୍ଦ ଏତେ କଥା ରହିଛି ଆଗକୁ ସେ ଜାଣିନଥିଲା। ତେଣୁ ମତ୍ସ୍ୟକୁନ୍ଦଙ୍କର ନିଦ୍ରା ଭଙ୍ଗଣ ହେଲା, ନିଦ୍ରା ଭଙ୍ଗ ହେଲା ପରେ ଯେତେବେଳେ ସେ ଆଖି ଖୋଲିଦେଲେ ସେତେବେଳେ ଜଳିଗଲା, କାଳଜଗନ ଜଳିଗଲା। ଯାହା ହଉ, ଭଗବାନ ଚାଲିଗଲା ପରେ ଭଗବାନ ମତ୍ସ୍ୟକୁନ୍ଦଙ୍କ ସହିତ କଥା ହୋଇଛନ୍ତି, ବହୁତ କଥା ରହିଛି ସେଠି। ମତ୍ସ୍ୟକୁନ୍ଦ ବହୁତ ସୁନ୍ଦର ସ୍ତୁତି କରିଛନ୍ତି ଭଗବାନଙ୍କୁ। ସେଇ ମତ୍ସ୍ୟକୁନ୍ଦ ସେ ହେଉଛନ୍ତି ନରସିଂହ ମେଣ୍ଟ ବୋଲି କୁହାଯାଏ, ତାଙ୍କୁ କହିକି ତୁମେ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିବ। ଏ ନରସିଂହ ମେଟା ହେଉଛନ୍ତି ସେଇ ମତ୍ସ୍ୟକୁନ୍ଦ, ଯିଏକି ବହୁତ ସୁନ୍ଦର ସଙ୍ଗୀତ ରଚନା କରିଛନ୍ତି। ନରସିଂହ ମେଟା ଜଣେ ପ୍ରସିଦ୍ଧ ଭକ୍ତ ଥିଲେ ଗୁଜୁରାଟର, ନରସିଂହ ମେଟା। ବୈଷ୍ଣବ ଜନନ୍ତ ତେନେ କହିଲେ ଯେ ପିଢ଼ ପରାୟ ଜାନରେ, ଏ ଗାନ୍ଧୀଜୀଙ୍କର ବହୁତ ପ୍ରିୟ ସଙ୍ଗୀତ ଥିଲା। ରାମଧୁନ ଗାନ୍ଧୀଜୀ ତାଙ୍କର ପ୍ରାର୍ଥନା ସଭାରେ ଏଇଟାକୁ ବୋଲୁଥିଲେ, ଏହି ସଙ୍ଗୀତଟି ଗାନ କରାଯାଉଥିଲା। ତେଣୁ ଯାହା ହଉ, ଭଗବାନ ଯେତେବେଳେ ଫେରିକି ପଳେଇ ଆସିଲେ ସେଠୁ, ସେ ସମୟରେ ଏଇ ଜରାସନ୍ଧ 18th ଟାଇମ୍ରେ ଆସି ପହଞ୍ଚିଗଲା। ତେଣୁ ଭଗବାନ ସେଠି ଆଉ ତା ସହିତ ଯୁଦ୍ଧ ନକରି ଫେରିଗଲେ, ପଳେଇଗଲେ, ଦୌଡ଼ିକି ପଳେଇଗଲେ, ଡରିକିରି ପଳେଇଲା ଭଳିଆ ବ୍ୟବହାର କଲେ, ଅଭିନୟ କଲେ। ତେଣୁ ସେଠି ଜରାସନ୍ଧ ତାଙ୍କ ପଛରେ ଧାଇଁ ଧାଇଁ, ଭଗବାନ ଗୋଟେ ପର୍ବତ ଥିଲା ପ୍ରବର୍ଷଣ ପର୍ବତ, ପ୍ରବର୍ଷଣ ବିରାଟ ପର୍ବତ, ଯାହାକି ମେଘର ଆଳୟ ବୋଲି କୁହାଯାଏ, ବର୍ଷା ହେଉଥିଲା ସବୁବେଳେ, ପ୍ରବର୍ଷଣ ପର୍ବତ। ସେଇଠି ତା ଉପରେ ଚଢ଼ିଗଲେ କୃଷ୍ଣ ବଳରାମ ଦୁଇ ଜଣ। ତେଣୁ ଜରାସନ୍ଧ ସେ ପାହାଡ଼ର ଚାରିପଟେ ସବୁ କାଠ ପାଠ ସବୁ ରଖି ଜାଳିଦେଲା, ପାହାଡ଼କୁ ଜାଳିବା ପାଇଁ ଚେଷ୍ଟା କରିଦେଲା। ଭାବିଲା କୃଷ୍ଣ ବଳରାମ ମୃତ୍ୟୁବରଣ, ଭଗବାନ କୃଷ୍ଣ ବଳରାମ ଡେଇଁ ପଡ଼ିଲେ, ଡେଇଁ ପଡ଼ିକି ପଳେଇଲେ ଦ୍ୱାରକାରେ ପହଞ୍ଚିଗଲେ। ଭଗବାନ ଏଇଭଳି ଭାବେ ଦ୍ୱାରକା ଯାଇଛନ୍ତି, କିନ୍ତୁ ମଥୁରାବାସୀମାନଙ୍କୁ ଯେଉଁ ଦ୍ୱାରକା ପଠାଇଲେ, ରାତିରେ ଶୟନ କରିଛନ୍ତି ସେମାନେ, ସକାଳୁ ଉଠିଲେ ଦେଖିଲା ବେଳକୁ ଦ୍ୱାରକାରେ ପ୍ରବେଶ କରିଛନ୍ତି ସେମାନେ। ଏଇଭଳି ଭାବେ ତାଙ୍କୁ ଦ୍ୱାରକା ପ୍ରେରଣ କରିଥିଲେ, ନିଜେ କିନ୍ତୁ ଡେଇଁକିରି ଗଲେ, ପ୍ରବର୍ଷଣ ପର୍ବକୁ ଡେଇଁକିରି ଯାଇକି ଦ୍ୱାରକାରେ ପହଞ୍ଚିଲେ ଭଗବାନ। ତେଣୁ ଭଗବାନ ସେଠି ପାଖାପାଖି 100 ବର୍ଷ କାଳ ଲୀଳା କରିଛନ୍ତି ଦ୍ୱାରକାରେ, ଏଇଭଳି ପାଖାପାଖି 125 ବର୍ଷ କାଳ ଲୀଳା କରିଥିଲେ ଭଗବାନ କୃଷ୍ଣ। ତେଣୁ ଦ୍ୱାରକାରେ ଯେଉଁ ଲୀଳା କରିଥିଲେ ଭଗବାନ 16108 ରାଣୀକୁ ବିବାହ କରିଥିଲେ, 16108 ରାଣୀ ନିଜକୁ 16108 ରୂପରେ ବିସ୍ତାର କରିଥିଲେ ଭଗବାନ। ନାରଦ ମୁନି ତାରେ ବର୍ଣ୍ଣନା କରାଯାଏ, ଦ୍ୱାରକା ଦର୍ଶନ କରିବା ପାଇଁ ଯାଇଥିଲେ ନାରଦ ମୁନି। ଭଗବାନ ପ୍ରତି ମହଲରେ ପ୍ରତି ରାଣୀଙ୍କ ପାଇଁ ଗୋଟେ ଗୋଟେ ମହଲ କରିଛନ୍ତି, ବିରାଟ ବିରାଟ ପ୍ରାସାଦ ହୋଇଥିଲା ପ୍ରତି ରାଣୀଙ୍କ ପାଇଁ। ଏଇଭଳି ଭାବରେ 16108ଟି ପ୍ରାସାଦ ହୋଇଥିଲା। ତେଣୁ କେଉଁ ପ୍ରାସାଦରେ କେଉଁ ମହଲରେ ଭଗବାନ କିଭଳି ଭାବରେ ସବୁ କାର୍ଯ୍ୟ କରୁଛନ୍ତି, କେଉଁଠି ତାଙ୍କର ରାଣୀଙ୍କ ସହିତ ବସି ଗଳ୍ପ କରୁଛନ୍ତି ବା ପୋଷାକ କରୁଛନ୍ତି, କେଉଁଠି ମନ୍ତ୍ରୀଙ୍କ ସହିତ ବସି ମନ୍ତ୍ରଣା କରୁଛନ୍ତି, କେଉଁଠି ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି, କେଉଁଠି ପିଲାମାନଙ୍କୁ ବିବାହ କରୁଛନ୍ତି। ଏଇଭଳି ଭାବରେ ଅନେକ ଭଗବାନଙ୍କର 16108 ରାଣୀ, ପ୍ରତି ରାଣୀଙ୍କର 10ଟି ପୁତ୍ର ଏବଂ ଗୋଟିଏ କନ୍ୟା ଥିଲେ। ସେମାନେ ଯଦି ବିବାହ କଲେ ତାଙ୍କର ମଧ୍ୟ ସେଇଭଳି ଭାବରେ 10ଟି ପୁତ୍ର ଏବଂ ଗୋଟିଏ କନ୍ୟା ହୋଇଥିଲେ। ଏହିଭଳି ଭାବରେ ଯେଉଁ ଦ୍ୱାରକାର ଯେଉଁ ରହିଛି ସେନ୍ସସ୍ ନିଆ ହୋଇଥିଲା ଦ୍ୱାରକାର, ଆମର ଯେମିତି ସେନ୍ସସ୍ ହେଉଛି ଜନଗଣନା ହେଉଛି, ସେହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ତାଙ୍କର ସେନ୍ସସ୍ କରିଥିଲେ କେତେ ଲୋକ ଅଛନ୍ତି ସେ ଦ୍ୱାରକାରେ। ଦ୍ୱାରକାରେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦ୍ୱାରକାର ଜନସଂଖ୍ୟା କେତେ ଥିଲେ ତାକୁ ହିସାବ କରାଯାଇପାରିଲାନି, କିନ୍ତୁ ସେ ଯାଦବମାନଙ୍କର ଯଦୁକୂଳରେ ଭଗବାନ ଆସିଛନ୍ତି, ଯାଦବମାନଙ୍କର ଯେଉଁ ଆଚାର୍ଯ୍ୟମାନେ ଥିଲେ, ଲେକ୍ଚରର୍ ପ୍ରଫେସର ରିଡର୍ ଯାହାକୁ କୁହନ୍ତୁ ନା କାହିଁକି ଯେଉଁ ଥିଲେ, ସେମାନଙ୍କର ସଂଖ୍ୟା ଥିଲା କେତେ, 30,00,00,88,87 38,80,00,000 3,88,00,000 3,88,00,000 ଶତସହସ୍ର ମାନେ ଲକ୍ଷ 3,88,00,000 କେବଳ ଥିଲେ ଟିଚର୍ସ। ଆପଣ କେଉଁ ସ୍କେଲରେ ଆପଏଣ୍ଟମେଣ୍ଟ ପାଇଥିଲେ, ଟାଇମ୍ ସ୍କେଲ କ'ଣ ତାଙ୍କର ଥିବ, ଏତିକି ଥିଲେ ଟିଚରମାନଙ୍କ ସଂଖ୍ୟା। କିନ୍ତୁ ଯାଦବମାନଙ୍କ ସଂଖ୍ୟା କେତେ ଥିଲା ଆପଣ ଅନୁମାନ କରନ୍ତୁ ଏଇଥିରୁ। ଏଇଭଳି ଭାବରେ ଲୀଳା କରିଥିଲେ ଭଗବାନ ଦ୍ୱାରକାରେ, ପାଖାପାଖି 100 ବର୍ଷ କାଳ ଲୀଳା କରିଛନ୍ତି। ସବୁ ପ୍ରାଣୀମାନେ ନିଜେ ସେବା କରନ୍ତି ଭଗବାନଙ୍କର, ତାଙ୍କର ବହୁତ ସେବକ ସେବିକା ସବୁ ଥିଲେ, ଚାକର ଚାକରାଣୀ ସବୁ ଥିଲେ, ହେଲେ ମଧ୍ୟ ତାଙ୍କର ରାଣୀମାନେ ନିଜେ ସବୁ ସେବା କରନ୍ତି। ଯେତେବେଳେ କୁରୁକ୍ଷେତ୍ରରେ ଦଶମ ସ୍କନ୍ଧ 82-83 ସବୁ ବର୍ଣ୍ଣନା କରାଯାଇଛି, ଭଗବାନ କୁରୁକ୍ଷେତ୍ରରେ ଆସିଥିଲେ, ଗୋଟେ ଥର ସୂର୍ଯ୍ୟ ପରାଗ ପଡ଼ିଥିଲା, ସେଇଠି ସବୁ ଆସି ପହଞ୍ଚିଥିଲେ, ଉପସ୍ଥିତ ହୋଇଥିଲେ। ଦିଲ୍ଲୀରୁ ମାନେ ଆମର ଯେଉଁ ରହିଛି ହସ୍ତିନାପୁରରୁ ପୌରମାନେ ଯାଇଥିଲେ, ଇନ୍ଦ୍ର ଯେଉଁ ତାଙ୍କର ରହିଛି କ'ଣ ଥିଲା ପାଣ୍ଡବମାନଙ୍କର ସ୍ଥାନ, ଇନ୍ଦ୍ରପ୍ରସ୍ଥରୁ ପାଣ୍ଡବମାନେ ଯାଇଥିଲେ, ଦ୍ୱାରକାରୁ ଯାଦବମାନେ ସବୁ ଯାଇଥିଲେ, ବୃନ୍ଦାବନରୁ ବୃନ୍ଦାବନବାସୀମାନେ ସବୁ ଯାଇଥିଲେ, ସେଇଠି ସବୁ ମେଳନ ହୋଇଛି ତାଙ୍କର। ସେଇଠି ଏ ଯେଉଁ ରହିଛନ୍ତି 16108 ରାଣୀଙ୍କର ଦ୍ରୌପଦୀଙ୍କ ସହିତ କଥା ହୋଇଛନ୍ତି, ଦ୍ରୌପଦୀଙ୍କର ରାଣୀମାନଙ୍କ ସହିତ କଥା ଆଲୋଚନା ସବୁ ବର୍ଣ୍ଣନା କରାଯାଇଛି। 16108 ରାଣୀ କହୁଛନ୍ତି ଯେ ଆମେ ଭଗବାନଙ୍କୁ ନିଜେ ଯେତେ ସେବା କଲେ ମଧ୍ୟ ଭଗବାନ ସନ୍ତୁଷ୍ଟ ହୋଇପାରୁନଥିଲେ, ତୁମେ ଗୋଟିଏ ରାଣୀ ତୁମର 5ଟି ସ୍ୱାମୀ ତୁମେ କେମିତି ତାକୁ ସନ୍ତୁଷ୍ଟ କରୁଥିଲ, ଏ ପ୍ରଶ୍ନ ପଚାରିଛନ୍ତି। ଯାହା ହଉ, ଏହିଭଳି ଭାବରେ ରାଣୀମାନେ ତାଙ୍କର ସେବା କଲେ ମଧ୍ୟ ଭଗବାନ ବୃନ୍ଦାବନକୁ କେବେ ଭୁଲି ପାରନ୍ତି ନାହିଁ। ବୃନ୍ଦାବନ ଲୀଳା ଗୋଟେ ମନୋହର ଲୀଳା, ଯେତେ ଲୀଳା ରହିଛି ଭଗବାନଙ୍କର ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା। ଅନେକ ଲୀଳା ଭଗବାନଙ୍କ ରହିଛି, ସବୁଠୁ ଶ୍ରେଷ୍ଠ ଲୀଳା ହେଉଛି ବୃନ୍ଦାବନ ଲୀଳା ଭଗବାନଙ୍କର, କାରଣ ଇଏ ହେଉଛି ମାଧୁର୍ଯ୍ୟ ଲୀଳା। ଦ୍ୱାରକାରେ ବା ମଥୁରାରେ ସମସ୍ତେ ତାଙ୍କୁ ଐଶ୍ୱର୍ଯ୍ୟରେ ପୂଜା କରନ୍ତି, ଭଗବାନ ବୋଲି ଜାଣନ୍ତି, ଐଶ୍ୱର୍ଯ୍ୟରେ ପୂଜା କରନ୍ତି ତାଙ୍କୁ, କିନ୍ତୁ ବୃନ୍ଦାବନରେ ସେଠି ଐଶ୍ୱର୍ଯ୍ୟ ନାହିଁ। ସେଠି ଭଗବାନ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ସେମାନେ ଭାବନ୍ତି ନାହିଁ ଯେ ଭଗବାନ ବୋଲି। ରଜେ ପ୍ରସିଦ୍ଧ नवनीतचौरं रजे प्रसीदं नवनीतचौरं गोपांगनानां चतुकूलचौरं गोपांगनानां चतुकूलचौरं अनेकजन्मार्जितपापचौरं अनेकजन्मार्जितपापचौरं चौराग्रगण्यं पुरुषं नमामि। चौराग्रगण्यं श्री भगवान बोली कहते जानते नहीं चोर चोर श्रेष्ठ वृंदावनवासी मैंने पुलिस कृष्ण औषध चोर प्रकृत आम समस्त चोर भगवान चोर लीला जो अभिनय करते प्रकृत देखापी चाहती तुम्हें सब चोर मु चोर नुह भगवान जो करती माँ कहते यशोदा कहती कृष्ण आमर कौन किसी अभाव अच्छी लहनी क्षीर में किसी अभाव अच्छी तो जाए कहीं चोरी कर कृष्ण कहती ये सब जो आम रही संपत्ति सब रही आम रहा यहाँ मुझे रोजगार कर रोजगार कर रोजगार कर चोरी कर रोजगार करना चोरी कर आम प्रकृत शब्द चोर भगवान चोर नुहति आम सूरदास बहुत सुंदर भाव संगीत गायन कर पचारे कृष्ण तू चोरी करुचु ना ना मैं नहीं माखन खायो मैया मोरी मैं नहीं माखन खायो मैं नहीं माखन खायो भगवान से सबुद्रे टप टपर से किए तक सहित सामान हो पारे तेणु भगवान प्रकृति में आम सब चोर भगवान चोर न सब कुछ भगवान संपत्ति आत्मवास्यम इदम विश्वम जत्किंच जगत्यां जगत तेन त्यक्तेन गुंजिता माँ बुद्ध कस्यचित् धनम। आउ गोटे स्थान कहुई जे जावत ब्रियेत जठरम तावत सत्यम ही देना अधिकं तो जो अभिमन्येत अधिकं जो अभिमन्येत स तेन दंड मरति। सप्तम स्कंदरे नारद मुनि कथा कहते युधिष्ठिर महाराज को सबकि आम से ग्रहण करवा कि ना जावत ब्रियेत जठरम जी आम दरकार आवश्यक से ग्रहण करवा हाँ अधिकंतु जे अधिक जी अभिमन्यते आउ जी अधिक चाहिए से स्तेन से चोर जावत ब्रियेत सप्तम स्कंद चौदह अध्याय श्लोकटी रही जावत ब्रियेत जठरम तावत सप्तम ही देना आमपाई भगवान से व्यवस्था कर अधिकं जो अभिमन्यत सहस्तेन दंड मरती आम जी भगवान देखते जब अधिक पाइबा चेष्टा करवा आम हो चोर तो स्तेन दंड मर से दंड प्रदान करूँ भगवान सबकि भगवान सब मालिक सी सी कौन चोरी करेंगे ए लीला अभिनय करते भगवान जो रही भगवान जो बढ़िया चोरी करते माँ जशोदा बांधि आमर जो रही जड़े भक्त जे रचना कर जो नमामीश्वरम सत्यवती सत्यव्रत राजा सत्यव्रत मुनि
भक्ति नमामीश्वरचिदानंद
भगवान चोरी टीला अभिनय करुले सतर्क करदे चोर हेले ये दंड भोग पड़ो सेन दंड मराती भगवान दंड प्रदान करेंगे आज भगवान निजे दंडित होती माँ का द्वारा ये भाव में जो वृंदावन लीला रही भगवान भूली पारती ना से सब द्वारा गले भूली पारती ना से सबको तेणु रात ସବୁବେଳେ କହନ୍ତି ରାଧେ ରାଧେ, ବା ଯଦି ରୁକ୍ମିଣୀକୁ ଦେଖିବେ ତାଙ୍କର ପାଟରାଣୀ ହେଉଛନ୍ତି ରୁକ୍ମିଣୀ, ରୁକ୍ମିଣୀକୁ ଦେଖିଲେ ରାଧା ବୋଲି ଡାକି ଦିଅନ୍ତି। ବୃନ୍ଦାବନକୁ ସେ ଭୁଲି ପାରନ୍ତି ନାହିଁ, ପ୍ରକୃତରେ ଭଗବାନ ବୃନ୍ଦାବନ ତାକୁ କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟଜ୍ୟ ପାଦ ଏକ ନ ଗଚ୍ଛନ୍ତି, ଭଗବାନ ସବୁବେଳେ ବୃନ୍ଦାବନରେ ଥାଆନ୍ତି। ଯେତେବେଳେ ଆପଣମାନେ ଜାଣିଥିବେ ଭଗବାନ ଯେତେବେଳେ ଜନ୍ମ ହେଲେ ମଥୁରାର ବନ୍ଦୀଶାଳାରେ, କଂସର ବନ୍ଦୀଶାଳାରେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଥିଲେ ଭଗବାନ, ଏବଂ ମା ଦେବକୀ ଏବଂ ପିତା ବସୁଦେବ ତାଙ୍କୁ ସ୍ତୁତି କରିଥିଲେ। ତାପରେ ଭଗବାନ ଆସିଗଲେ ମଥୁରାର ବୃନ୍ଦାବନକୁ ଆସିଗଲେ, ଏବଂ ମଥୁରାରେ ପ୍ରକୃତ ସେହି ସମୟରେ ମଧ୍ୟ ଯଶୋଦାଙ୍କର ଗୋଟେ ସନ୍ତାନ ଥିଲେ, ଏ ହରିବଂଶରେ ବର୍ଣ୍ଣନା କରାଯାଇଛି। ଯେଉଁ ସମୟରେ ଭଗବାନଙ୍କର ଭଗବାନ ଆବିର୍ଭାବ ହୋଇଥିଲେ ମଥୁରାରେ ଦେବକୀଙ୍କର ପୁତ୍ର ରୂପରେ, ସେହି ସମୟରେ ବୃନ୍ଦାବନରେ ଯଶୋଦାଙ୍କର ପୁତ୍ର ରୂପରେ ମଧ୍ୟ ସେ ଆବିର୍ଭାବ ହୋଇଥିଲେ। ଯଶୋଦାଙ୍କର ଜାଣ ସନ୍ତାନ ଜାତ ହୋଇଥିଲେ, ଗୋଟେ ପୁତ୍ର ଏବଂ ଗୋଟେ କନ୍ୟା। କିନ୍ତୁ ଯେତେବେଳେ ବସୁଦେବ କୃଷ୍ଣଙ୍କୁ ଆଣିକି ଆସିଲେ ମଥୁରାରୁ, କୃଷ୍ଣଙ୍କୁ ଆଣିକି ଆସିଲେ ବାସୁଦେବ କୃଷ୍ଣ, ସିଏ ଆଣିକି ଆସିଲେ ଯଶୋଦାଙ୍କର ସୂତିକା ଗୃହରେ ପ୍ରବେଶ କଲେ। ଯଶୋଦା ସେତେବେଳେ ମୂର୍ଚ୍ଛା ହୋଇକି ରହିଛନ୍ତି ବା ଅଚେତନ ଅବସ୍ଥାରେ ରହିଥିଲେ, ସିଏ କିନ୍ତୁ ସେ ପୁତ୍ରକୁ ଦେଖିଲେ ନାହିଁ, ସେ କେବଳ କନ୍ୟାକୁ ଦେଖିଲେ। ତେଣୁ ସିଏ ବସୁଦେବ ତାଙ୍କର ପୁତ୍ରକୁ ସେଇ ଚୟନ କରିଦେଇ ସେ କନ୍ୟାକୁ ନେଇ ଚାଲିଯାଇଥିଲେ। ତେଣୁ ଯଶୋଦାଙ୍କର ମୂଳ ପୁତ୍ର ଏବଂ ଦେବକୀଙ୍କର ପୁତ୍ର ମିଶି ଏକ ହେଇକି ସବୁ ଲୀଳା କରୁଥିଲେ, ଏକ ହେଇକି ଲୀଳା କରୁଥିଲେ। ଏକରୁ ସେ ବହୁତ ସ୍ୱାମୀ, ଏକରୁ ବର୍ତ୍ତମାନ ବହୁତ ହେଇଛନ୍ତି ଭଗବାନ। ମୂଳ ହେଉଛନ୍ତି ଭଗବାନ ଏକ, ଅହମ୍ ଏଇବା ସମୟ ବାକ୍ରେ ନାନ୍ୟ ସରସ୍ୱତ ପରମ, ଯେଉଁଛି ଭାଗବତ ଚତୁଶ୍ରୁତି ଭାଗବତ ପ୍ରଥମ ଶ୍ଳୋକ। ପ୍ରଥମେ ଏକ ହିଁ ଥିଲେ ଭଗବାନ, ଆଉ କିଏ ନଥିଲେ। ନିଜକୁ ଭଗବାନ ବିସ୍ତାର କରୁଛନ୍ତି, ଅଦ୍ୱୈତ ମଚ୍ୟୁତ ମନାଦ ମନନ୍ତ ରୂପମ ଆଦ୍ୟମ ପୁରାଣ ପୁରୁଷ ନବଯୌବନଞ୍ଚ, ଇଏ ଏକ ଭଗବାନ। କିନ୍ତୁ ନିଜକୁ ବିସ୍ତାର, ଅଦ୍ୱୈତ ଅଚ୍ୟୁତ ମନନ୍ତ ରୂପ, ଅନେକ ରୂପରେ ଭଗବାନ ନିଜକୁ ବିସ୍ତାର କରିଛନ୍ତି। ତେଣୁ ଭଗବାନ ସେ ବୃନ୍ଦାବନରେ ଯେଉଁ 11 ବର୍ଷ କାଳ ଲୀଳା କଲେ, ତାପରେ କଂସ ଯେତେବେଳେ ପଠାଇଲେ ଅକ୍ରୁରଙ୍କୁ କୃଷ୍ଣ ବଳରାମଙ୍କୁ ଆଣିବା ପାଇଁ ବୃନ୍ଦାବନକୁ, ବୃନ୍ଦାବନ ମଥୁରାକୁ, ଭଗବାନ ଯେଉଁ ଘାଟରେ ଯେଉଁ ବ୍ରହ୍ମହ୍ରଦ, ଯେଉଁ ଯମୁନାର ଯେଉଁ ତଟ ରହିଛି ଅକ୍ରୁର ଘାଟ ବୋଲି କୁହାଯାଏ, ଯେଉଁଠି ଅକ୍ରୁର ସ୍ନାନ କରୁଥିଲେ ଯମୁନାରେ, ସେଇଠି ଭଗବାନ ଦର୍ଶନ କଲେ। ସେ ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କୃଷ୍ଣ ବଳରାମଙ୍କ ରଥ ଉପରେ ଥିଲେ, ଏଠି କେମିତି ଆସିଗଲେ। କହିଲେ ମୁଁ ଯେତେବେଳେ ପଳାଇ ଆସିବି ସ୍ନାନ କରିବା, ବୋଧେ ପଳାଇ ଆସିବି ସେ ମଧ୍ୟ। ତେଣୁ ଯେତେବେଳେ ଜଳରୁ ଉଠୁଛନ୍ତି, ଦେଖିଲା ବେଳକୁ ସେଇଠି ବସିଛନ୍ତି କୃଷ୍ଣ ବଳରାମ। ତେଣୁ ପୁଣି ଯେତେବେଳେ ଡୁବ ଲଗାଉଛନ୍ତି, ସେଥିରେ ପୁଣି କୃଷ୍ଣ ବଳରାମ ଦେଖୁଛନ୍ତି, ତାଙ୍କର ସମସ୍ତ ଐଶ୍ୱର୍ଯ୍ୟକୁ ଦେଖୁଛନ୍ତି। ପ୍ରକୃତରେ କୃଷ୍ଣ ହିଁ ସେଇଠି ରହିଗଲେ, ଯେଉଁ କୃଷ୍ଣଙ୍କୁ ଆଣିକି ଆସିଥିଲେ ବସୁଦେବ, ବାସୁଦେବ କୃଷ୍ଣଙ୍କୁ, ବର୍ତ୍ତମାନ ସେଇ ବାସୁଦେବ କୃଷ୍ଣ ଗଲେ। ନନ୍ଦନନ୍ଦନ କୃଷ୍ଣ ସେଇଠି ରହିଗଲେ ବୃନ୍ଦାବନରେ, ବୃନ୍ଦାବନ କରିକି ସେ ବୃନ୍ଦାବନ ଚାକିରି କୁଆଡ଼େ ଯାଆନ୍ତି ନାହିଁ। କିନ୍ତୁ ଯାହା ହେଉ ଭଗବାନଙ୍କ ଲୀଳା ସବୁ ଚାଲିଛି, ତେଣୁ ଦ୍ୱାରକାରେ ଥିଲେ ମଧ୍ୟ ସେ ସବୁବେଳେ ବୃନ୍ଦାବନ କଥା ଚିନ୍ତା କରନ୍ତି ସବୁବେଳେ, କଦାଚିତ କାଳନ୍ତି ତଟ ବିଭିନ୍ନ ସେ କଥା ଚିନ୍ତା କରନ୍ତି ସବୁବେଳେ। ତେଣୁ ଏହିଭଳି ଭାବରେ ରାଣୀ ଗୋପୀମାନେ, ଏ ଦ୍ୱାରକାର ରାଣୀମାନେ ଚିନ୍ତା କରୁଛନ୍ତି ଯେ ଆମେ ଗତକାଲି କହିଥିଲୁ ଜଗନ୍ନାଥ ବିଷୟରେ, ତେଣୁ ଆଉ ଗୋଟେ ଲୀଳାଟି କହିବା, ସେ ଲୀଳାଟି ଆଉ କହିବା ନାହିଁ। ତେଣୁ ଦ୍ୱାରକାର ରାଣୀମାନେ ଚିନ୍ତା କରୁଛନ୍ତି ଯେ ବୃନ୍ଦାବନରେ କ'ଣ ସବୁ ଲୀଳା କରିଥିଲେ କୃଷ୍ଣ, ତାକୁ ଭୁଲି ପାରୁନାହାନ୍ତି। ଛୋଟ ପିଲାବେଳେ ଲୀଳା କରିଥିଲେ ଭଗବାନ, ଯେତେବେଳେ ଗୋବର୍ଦ୍ଧନ ଧାରଣ କରିଥିଲେ ତାଙ୍କ ବୟସ ହୋଇଥିଲା 7 ବର୍ଷ, ଭଗବାନ ଯେତେବେଳେ ରାସ ଲୀଳା କରିଥିଲେ ତାଙ୍କ ବୟସ ହୋଇଥିଲା 8 ବର୍ଷ। ଏହିଭଳି ଭାବରେ ସବୁ ଲୀଳା କରିଛନ୍ତି, ଅନେକ ଲୀଳା ଭଗବାନ ରହିଛନ୍ତି, କିନ୍ତୁ ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା ଭଗବାନଙ୍କର। ଜୟ ଜୟ ଜ୍ୱଳ ରସ ସର୍ବରସ ସାର ପରକିଆ ଭାବେ ଯାହା ଯେତେ ପ୍ରଚାର, ଇଏ ଯେତେ ଭଗବାନ ଅଛନ୍ତି ସବୁ ରସର ଆଧାର। ଆମେ ଭୌତିକ ଜଗତରେ ଯେଉଁ ରସ ପ୍ରାପ୍ତ ହେଉଛେ, ଯେଉଁ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛେ, ଏ ସବୁ କିଛି ରସର ସେ ହେଉଛନ୍ତି ମୂଳ ଆଧାର ହେଉଛନ୍ତି ସେ। ସେଥିପାଇଁ ରହିଛନ୍ତି, ଯେଉଁ ଆମର ବେଦାନ୍ତ ସୂତ୍ରରେ ଗୋଟେ ସୂତ୍ର ରହିଛନ୍ତି, ରସ ବୈଶ ସବୁକିଛି ରସ ତାଙ୍କ ପାଖରୁ ଆସୁଛି, ସବୁକିଛି ରସର ଆଧାର ହେଉଛନ୍ତି ସେ, ସମୁଦାୟ ବାରଟି ରସ ରହିଛନ୍ତି, ବାରଟି ଦ୍ୱାଦଶ ରସ, ସବୁ ରସର ସେ ହେଉଛନ୍ତି ମୂଳ ଆଧାର ହେଉଛନ୍ତି ସେ। ତେଣୁ ଏଇ ଯେଉଁ ଭଗବାନ ବୃନ୍ଦାବନ ଯେଉଁ ସବୁ ଲୀଳା କରିଥିଲେ, ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା, ଶ୍ରେଷ୍ଠ ଲୀଳା ହେଉଛି ରାସ ଲୀଳା, କିନ୍ତୁ ସେ ଲୀଳାକୁ ସମସ୍ତେ ବୁଝିପାରିବେ ନାହିଁ। ଆମ କଥା ଛାଡ଼ନ୍ତୁ, ଯେଉଁ ସୁଖଦେବ ଗୋସ୍ୱାମୀ କହୁଥିଲେ ରାସ ଲୀଳା ବର୍ଣ୍ଣନା କରୁଥିଲେ, 29-33 ଏ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରି, ଭାଗବତଙ୍କ ସାର ରସ ପଞ୍ଚାଧ୍ୟାୟ ପାଞ୍ଚ ପ୍ରାଣ ବୋଲି କୁହାଯାଏ, ଆମର ଯଦି ପାଞ୍ଚ ପ୍ରାଣରେ ଆମର ରହିଛି ଆତ୍ମା ରହିଛି, ସେହିପରି ଭାବରେ ଭାଗବତ ପାଞ୍ଚ ପ୍ରାଣ ହେଉଛି ପାଞ୍ଚଟି ଅଧ୍ୟାୟ, ପ୍ରଶ୍ନ ସ୍କନ୍ଦ 29-33 ଏ ପାଞ୍ଚଟି ଅଧ୍ୟାୟ। କିନ୍ତୁ ଇଏ ଆକୁ ବୁଝିବା ପାଇଁ ସେମିତିଆ ଯୋଗ୍ୟତା ଦରକାର, ଯେଉଁମାନେ ଦିନ ରାତି ଶ୍ରବଣ କରୁଥିଲେ, କିଛି ଖାଦ୍ୟ ଗ୍ରହଣ କରୁନଥିଲେ, କିଛି ପାନୀୟ ଗ୍ରହଣ କରୁନଥିଲେ, କିଛି ବିଶ୍ରାମ ନେଉନଥିଲେ, 60,000 ମୁନି ସେମାନେ ଥିଲେ, ତାଙ୍କେ ସେମାନେ ବୁଝିପାରିଲେ ନାହିଁ, ତାଙ୍କର ଅବସ୍ଥା ଏଇଭଳି ଭାବରେ ଆମେ କ'ଣ ବୁଝିବା। ତେଣୁ ଯଦି ରାସଲୀଳା ବର୍ଣ୍ଣନା କରାଯାଉଥିଲା, ପରୀକ୍ଷିତ ମହାରାଜ ତାଙ୍କ ପ୍ରଶ୍ନକୁ ଉତ୍ଥାପନ କରିଥିଲେ, ଭଗବାନ କାହିଁକି ଏତେ ଲୀଳା କଲେ, ଏସବୁ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ, ଅଧର୍ମ କାର୍ଯ୍ୟ କାହିଁକି କଲେ, ସେ ପ୍ରଶ୍ନ ପଚାରିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ସବୁ ଉତ୍ତର ଦେଇଛନ୍ତି, ଆମେ ଖାଲି ଏତିକି ଜାଣିବା ଯେ ଭଗବାନ ଏ ସବୁ ଲୀଳା ସବୁ କରିଛନ୍ତି, ଏ ଲୀଳା ଏଭଳି ଏ କାମ ଉପରେ ବିଜୟ ପ୍ରାପ୍ତ ହୋଇଛନ୍ତି ସେ, ଆମେ କାମ ରୋଗରେ ପୀଡ଼ିତ ହୋଇଛେ, କିନ୍ତୁ ଭଗବାନ ଯେଉଁ ଲୀଳା କଲେ କାମ ଉପରେ ବିଜୟ ପ୍ରାପ୍ତ ହେଲେ ଭଗବାନ, ଏତିକି ଆମେ ଜାଣିବା। ସେଥିପାଇଁ ସେ କହିଲେ ଯେ ଅନୁଗ୍ରହାୟ ଭକ୍ତାନା, ଏ ଯେଉଁ ଲୀଳା କରିଥିଲେ ଇଏ ଭକ୍ତମାନଙ୍କୁ ଅନୁଗ୍ରହ କରିବା ପାଇଁ, ଅଭକ୍ତମାନଙ୍କୁ ବଞ୍ଚିତ କରିବା ପାଇଁ, ଅଭକ୍ତମାନଙ୍କୁ ବଞ୍ଚିତ କରାଯାଇଛି, ଭକ୍ତମାନଙ୍କୁ ଅନୁଗ୍ରହ କରାଯାଇଛି, ନିଗ୍ରହ କରାଯାଇଛି ଅଭକ୍ତମାନଙ୍କୁ, ଭକ୍ତମାନଙ୍କୁ ଅନୁଗ୍ରହ କରାଯାଇଛି। ଅନୁଗ୍ରହାୟ ଭକ୍ତାନା ମାନସିକ ତନୁମାଶ୍ରିତମ, ଅନୁଗ୍ରହ ଭକ୍ତାନା ଭଗବାନ ଏ 10-33 ଅଧ୍ୟାୟରେ ସେ ପ୍ରଶ୍ନର ଉତ୍ତରରେ ଏସବୁ କୁହାଯାଇଛି, ଅନୁଗ୍ରହ ଭକ୍ତାନା ତାପରେ କ'ଣ, ଅନୁଗ୍ରହ ଭକ୍ତାନା ମାନସ ଦେହ ମାସ୍ତିତ, ଭଗବାନ ମନୁଷ୍ୟ ଭଳି ଲୀଳା କରୁଥିଲେ, ମନୁଷ୍ୟ ଭଳି ଲୀଳା କରୁଥିଲେ, କିନ୍ତୁ ମନୁଷ୍ୟ ନୁହନ୍ତି ଭଗବାନ, ସେ ଭଗବାନ ମନୁଷ୍ୟ ନୁହଁ, ଜନ୍ମ କର୍ମ ତମେ ଦିବ୍ୟ, ଭଗବାନ ସବୁକିଛି ହେଉଛି ଦିବ୍ୟ। ତେଣୁ ଇଏ ଯେଉଁ ଲୀଳା କରିଥିଲେ ଭଜତେ ତାଦୃଶୀ କୁଡ଼ା, ଏଇ ଯେଉଁ ଲୀଳା ସବୁ କରିଥିଲେ, କ୍ରୀଡ଼ା ସବୁ କରିଥିଲେ, ଯାହା ସବୁ ଲୀଳା ସବୁ କରୁଥିଲେ, ଆମେ ସକାଳେ ଶୁଣୁଛେ ତାଙ୍କ କ୍ରୀଡ଼ା ବିଷୟରେ, ବିଭିନ୍ନ ଲୀଳା ରହିଛି, 10-15 ସବୁ ବର୍ଣ୍ଣନା କରାଯାଇଛି, ଏସବୁ କ୍ରୀଡ଼ା ଯେଉଁ ସବୁ କରିଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ, ତାଙ୍କ ଗୋପୀମାନଙ୍କ ସହିତ, ମାଆଙ୍କ ସହିତ, ପିତାଙ୍କ ସହିତ, ବନ୍ଧୁବାନ୍ଧବ ସମସ୍ତଙ୍କ ସହିତ ଯେଉଁ ଲୀଳା ସବୁ କରିଛନ୍ତି, ବିଶେଷ ଭାବରେ ଏ ରାସ ଲୀଳା ଯେଉଁ କରିଛନ୍ତି, ଏଇ ଯେଉଁ କ୍ରୀଡ଼ା ସବୁ କରିଛନ୍ତି, ଯାହା ଶ୍ରୁତ୍ୱା ତତ୍ପର ଭାବେ, ଏଇଗୁଡ଼ା ଶୁଣିଲେ ଆମେ ଭଗବାନ ଭକ୍ତ ହୋଇଯିବା, କେତେ ସହଜରେ ଭଗବାନଙ୍କ ଭକ୍ତ ହୋଇଯିବା ଆମେ। ତେଣୁ ଏଇ ଯେଉଁ ଭଗବାନଙ୍କ ଲୀଳା, ବିକ୍ରୀଡ଼ିତମ ବ୍ରଜବଧୂ ଇଦମ ଚ ବିଷ୍ଣୁ ଶ୍ରଦ୍ଧାନୃତ ଅନୁସ୍ନେହା ତଥବର୍ମ ଏଜ ଭକ୍ତିଂ ପରାଂ ଭଗବତୀଂ ପ୍ରତିଲବ୍ଧ ପାମା ରୁଦ୍ରୁବଂ ଆଶୁ ଅପୌନତି ଅଚିରେଣ ଧୀର। ଭଗବାନ ଏଇ ଯେଉଁ ସବୁ ଲୀଳା କରିଥିଲେ ଗୋପୀମାନଙ୍କ ସହିତ, ଅଷ୍ଟମ ବର୍ଷରେ ଲୀଳା କରିଥିଲେ, କିଶୋର ଲୀଳା ବି କରିନାହାନ୍ତି, ଅଷ୍ଟମ କହିଲେ ପୈଗଣ୍ଡ ଲୀଳା, 6-11 ହେଉଛି ପୈଗଣ୍ଡ ବର୍ଷ, ବାହାରକୁ ଆସିବ ସେ କୈଶୋର ବର୍ଷ, ଭଗବାନ ସବୁବେଳେ ନବକିଶୋର, ନବକିଶୋର ନଟବର ସେ କିଶୋର ଅବସ୍ଥାରୁ ଅଧିକ ଯାଆନ୍ତିନି, 15 ବର୍ଷରୁ ଅଧିକ ଯାଆନ୍ତି ନାହିଁ, 11 ବର୍ଷ କାଳେ ଯେଉଁ ଲୀଳା କରିଥିଲେ ସେତିକି ତାଙ୍କ, ତାପରେ ଆଉ ସେ ବୃଦ୍ଧ ହୁଅନ୍ତି ନାହିଁ ଭଗବାନ। ଭଗବାନ ଯେତେବେଳେ କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କର ସାରଥି ରୂପେ ରହିଥିଲେ, ସେ ତାଙ୍କର ପୁତ୍ରର 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 ପୁତ୍ର ହୋଇସାରିଲେଣି, କିନ୍ତୁ ଭଗବାନ ନବକିଶୋର ରୂପେ ରହିଛନ୍ତି, ଯୁବକ ମଧ୍ୟ ନୁହଁ, ନବକିଶୋର ନବଯୌବନଞ୍ଚ, ପ୍ରତିବର୍ଷ ନବଯୌବନ ହୁଏ ଭଗବାନଙ୍କର, ସ୍ନାନ ପୁଣ୍ୟ ପରେ ଯେତେବେଳେ ଭଗବାନ ଅଣସରେ ରହନ୍ତି ତାପରେ ନବଯୌବନ ହୁଏ, ନବଯୌବନ ଭଗବାନ ସବୁବେଳେ ନବଯୌବନ, ଆଦ୍ୟମ ପୁରାଣ ପୁରୁଷମ ନବଯୌବନଞ୍ଚ ସବୁବେଳେ ସେ କାଳେ ଯୁବକ ନୁହନ୍ତି, ନବ ଯୁବକ ଜଷ୍ଟ ପଦାର୍ପଣ କରିଛନ୍ତି, ଯୁବ ଯୌବନରେ ପଦାର୍ପଣ କରିଛନ୍ତି ନବଯୌବନ, ସବୁବେଳେ ନବ ନବ ରୂପ ଭଗବାନଙ୍କର ନବଯୌବନ। ତେଣୁ ଏଇ ଯେଉଁ ଲୀଳା ସବୁ ଭଗବାନ କରିଥିଲେ, ବିଶେଷ ଭାବରେ ଏଇ ଯେଉଁ ଗୋପୀମାନେ ସବୁ ରାସ ଲୀଳା କରିଥିଲେ, ବିକ୍ରୀଡ଼ିତମ ବ୍ରଜବଧୂ, ବ୍ରଜବଧୂମାନଙ୍କୁ ସେ ଯେଉଁ ଲୀଳା କରିଥିଲେ, ବିଷ୍ଣୁ ବୋଲି କୁହାଗଲା, କୃଷ୍ଣ ବୋଲି କୁହାଗଲା ନାହିଁ। କାହିଁକି ନା କୃଷ୍ଣ ନିଜକୁ ବିସ୍ତାର କରିଥିଲେ, 100 କୋଟି ଗୋପୀଙ୍କର ସହିତ ଲୀଳା କରିଥିଲେ ଭଗବାନ ରାସ ଲୀଳା, ଗୋଟିଏ ନୁହଁ ଦୁଇଟି ନୁହଁ, ଗୋଟିଏ ନୁହଁ 2 କୋଟି ନୁହଁ। ଆମର ଭାରତବର୍ଷର ଯେତେ ପପୁଲେସନ୍ ରହିଛି ବର୍ତ୍ତମାନ ବହୁତ ହୋଇଗଲେଣି, 100 କେତେ କୋଟି 140 ନା କେତେ, ହଁ ବଢ଼ି ବଢ଼ିକି ଯାଉଛି, ଆଜି ମଧ୍ୟ କିଛି କୋଟି ବଢ଼ିଯାଇଥିବ, ସବୁଦିନ ବଢ଼ୁଛି। ହଁ ତେଣୁ ଏ ଯେଉଁ ଭଗବାନଙ୍କର ଗୋପୀମାନେ ଯେଉଁ ଆସିଥିଲେ ଲୀଳା କରୁଥିଲେ 100 କୋଟି ଗୋପୀ, ତେଣୁ ଏହି ଲୀଳାକୁ ଯେଉଁମାନେ ଶ୍ରବଣ କରିବେ, ବିକ୍ରୀଡ଼ିତମ ବ୍ରଜବଧୂ ଇଦମ୍ ଚ ବିଷ୍ଣୁ, ଶ୍ରଦ୍ଧାର ସହିତ ଶ୍ରବଣ କରିବେ, ବିଶ୍ୱାସ ସହିତ ଶ୍ରବଣ କରିବେ, ଅନୁଶୁଣିଆ, ଯେଉଁଠୁ ସେଉଠୁ ଶ୍ରବଣ କଲେ ହେବ ନାହିଁ, ପରମ୍ପରାରେ ଶ୍ରବଣ କରିବେ, ଅନୁଶୁଣିଆ ପରମ୍ପରାରେ ଶ୍ରବଣ କରିବେ, ଅଥବା ବର୍ଣ୍ଣୟଜ ବା ଯେଉଁମାନେ ସେ ପରମ୍ପରାରେ ଅନୁବର୍ଣ୍ଣୟାତ, ଅନୁଶୁଣିଆତ ଅନୁବର୍ଣ୍ଣୟାତ ପରମ୍ପରାରେ ବର୍ଣ୍ଣନା କରି, ମନଇଚ୍ଛା ନାହିଁ, ମନଇଚ୍ଛା କଲେ ସେ ତା'ର ବିପରୀତ ଫଳ ହେବ। ଯଦି ଏଇଭଳି ଭାବରେ ପରମ୍ପରାରେ କୁହାଯିବ ବା ଶୁଣାଯିବ, ବିକ୍ରୀତମ ବଜବୁଦ୍ଧି ଇଦମ୍ ଚ ବିଷ୍ଣୁ ଶ୍ରଦ୍ଧାନ୍ତ ଅନୁଶୁଣିଆ ଅଥବା ଭକ୍ତିଂ ପରାଣ ଭଗବତୀ, ଭକ୍ତି ଶ୍ରେଷ୍ଠ ଭକ୍ତି ସେମାନେ ପ୍ରାପ୍ତ ହେବେ, ଭକ୍ତିର ବିଭିନ୍ନ ସ୍ତର ରହିଛି, ଶ୍ରେଷ୍ଠ ଭକ୍ତି ସ୍ତରକୁ ସେମାନେ ଉନ୍ନୀତ ହେବେ, ପରାଣ ଭଗବତୀ ଭଗବାନ ପ୍ରତି ଭକ୍ତି ଆସିବ, ଶ୍ରେଷ୍ଠ ଭକ୍ତି ସେମାନେ ପ୍ରାପ୍ତ ହେବେ, ଏବଂ ପ୍ରତିଲବ୍ଧ କାମାଂ ହୃଦ୍ରୋଗମ ଆସୁ ଅପଗଣତି, ହୃଦୟରେ ଯେଉଁ ଆମର ରହିଛି କାମ ରୋଗ ଇତ୍ୟାଦି, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଏସବୁ ଚାଲିଯିବ, ଆସୁ ଖୁବ୍ ଶୀଘ୍ର ଚାଲିଯିବ। ପରୀକ୍ଷିତ ମହାରାଜ ପ୍ରଭୁ ଗୁରୁଦେବ କେବେ କେତେ ଦିନ ଲାଗିବ ନା ଅଚିରେଣ, ଡେରି ନାହିଁ, ନ ଚିର ଦୀର୍ଘ ଦିନ ନୁହଁ, ଖୁବ୍ ଶୀଘ୍ର କ'ଣ ଧୀର ବ୍ୟକ୍ତିରେ ସେ ପରିଣତ ହୋଇଯିବେ। ଆମର ମନୁଷ୍ୟର ଜୀବନର ଲକ୍ଷ୍ୟ ହେଉଛି ଆମେ ଧୀର ଅଧୀର ଅବସ୍ଥାରୁ ଆମେ ଧୀର ଅବସ୍ଥାକୁ ଆସିବା, ଆମେ ସବୁ ବର୍ତ୍ତମାନ ଅଧୀର ଅବସ୍ଥାରେ ରହିଛେ। ବାହତ ବେଗମ, ମନସା କ୍ରୋଧ ବେଗମ, ଜୁହା ବେଗମ, ଉଦର ଉପସ୍ଥ ବେଗମ, ଏଇ 6ଟି ବେଗ ସମସ୍ତଙ୍କର ରହିଛି, କହିବାର ବେଗ, ମନର ବେଗ ରହିଛି, କ୍ରୋଧ ରହିଛି। ମୋତେ ଜଣେ କହୁଥିଲେ ଆପଣଙ୍କ କ୍ରୋଧ ନାହିଁ, କିନ୍ତୁ ଆମ ଘରେ ଜାଣିଛନ୍ତି ମୋର କେତେ କ୍ରୋଧ ରହିଛି। ବାହାଚ ବେଗମ, ମନସା କ୍ରୋଧ ବେଗମ, ଜୁହାର ବେଗ ରହିଛି, ଜୁହାର 2ଟି ବେଗ ରହିଛି, ଗୋଟେ କହିବା ବେଗ ଆଉ ଗୋଟେ ହେଉଛି ରସନା ଖାଦ୍ୟ ଗ୍ରହଣ କରିବାର ବେଗ, ଉଦର ବେଗ, ଉଦର ବେଗ ରହିଛି, ଉପସ୍ଥ ଯୌନ ବେଗ ରହିଛି, ଏ 6ଟି ବେଗ ସମସ୍ତଙ୍କର ରହିଛି। ଏ ଯେ ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, କିନ୍ତୁ ଏ ବେଗକୁ ଯିଏ କଣ୍ଟ୍ରୋଲ କରିପାରିବେ ସେମାନେ ଧୀର ବ୍ୟକ୍ତି ହୋଇଯିବେ। ସେମାନେ କ'ଣ, ସେମାନେ ହେଉଛନ୍ତି ଜଗଦ୍ଗୁରୁ, ସର୍ବାଂ ପୃଥିବ୍ୟାଂ ସହ ଶିଷ୍ୟା, ପୃଥିବୀକୁ ସେ ଶିଷ୍ୟ ରୂପରେ ଗ୍ରହଣ କରିପାରିବେ। ଏ 6ଟି ବେଗ, ଏ ଗୁରୁର ହେଉଛି ଏଇ ଲକ୍ଷଣ, ଗୁରୁଙ୍କର ସବୁ ଏଇସବୁ ରହିଛି ଲକ୍ଷଣ। ତେଣୁ ଏଇ ଜଣେ କେବଳ ଭଗବାନ କଥା ଶ୍ରବଣ ସେଇ ଅବସ୍ଥା ପ୍ରାପ୍ତ ହୋଇଯିବ, ଧୀର ଅବସ୍ଥା ପ୍ରାପ୍ତ ହୋଇଯିବ। ତେଣୁ ଭଗବତ ଗୀତାରେ ଭଗବାନ କହିଲେ, ଧୀର ବ୍ୟକ୍ତି କ'ଣ କହିଲେ ଭଗବାନ ଦ୍ୱିତୀୟ ଅଧ୍ୟାୟରେ, ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତନ ହୁଅନ୍ତି। ଆମେ ଯଦି ଧୀର ବ୍ୟକ୍ତି ହୋଇଯିବା ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବା, ମୃତ୍ୟୁକୁ ଜୟ କରିଯିବା। ମନୁଷ୍ୟ ଜୀବନ ଉଦ୍ଦିଷ୍ଟ ହେଇଛି ମୃତ୍ୟୁକୁ ଜୟ କରିବା ପାଇଁ, ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି ଯେଉଁ ଦୁଃଖ ଦିଆଯାଇଛି, ଏଇ ଦୁଃଖକୁ କେମିତି ଦୂର କରିବା, ଏ ଦୁଃଖକୁ କେମିତି ପାର ହୋଇଯିବା, ଜୟ କରିବା, ଏଇ ମୃତ୍ୟୁକୁ ଜୟ କରିବା, ଇଏ ହେଉଛି ମନୁଷ୍ୟ ଜୀବନର ଲକ୍ଷ୍ୟ। ଯେଉଁମାନେ ମନୁଷ୍ୟ ଜୀବନରେ ପ୍ରାପ୍ତ ହୋଇକି ମୃତ୍ୟୁକୁ ଜୟ କରିଗଲେ ସେ ମନୁଷ୍ୟ ଜନ୍ମରେ ସିଦ୍ଧି ପ୍ରାପ୍ତ ହୋଇଗଲେ। ଭଗବତ ଗୀତାରେ ଭଗବାନ କହିଲେ, କ'ଣ କହିଲେ, ମାମୁ ବ୍ୟତ୍ୟ ପୁନର୍ଜନ୍ମ ଦୁଃଖାଳୟ ଶାଶ୍ୱତମ ନାତ୍ମତି ମହାତ୍ମାନ ସଂସିଦ୍ଧି ପରମାଙ୍ଗତା। ଏ ମନୁଷ୍ୟ ଜୀବନର ଶ୍ରେଷ୍ଠ ସିଦ୍ଧି ହେଉଛି ଏଇଟା, ମୃତ୍ୟୁକୁ ଜୟ କରିଯିବେ ଯେଉଁମାନେ ଭଗବାନ ପ୍ରାପ୍ତ ହେବେ, ସେମାନେ ଆଉ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବେ ନାହିଁ, ପୁନର୍ଜନ୍ମ ତାଙ୍କର ଏ ଭୌତିକ ଜଗତକୁ ଆସିବେ ନାହିଁ। ଏ ଭୌତିକ ଜଗତ ହେଉଛି ଦୁଃଖାଳୟ ଅଶାଶ୍ୱତମ ନା, ସେମାନେ ମହାତ୍ମାରେ ପରିଣତ ହୋଇଯିବେ, ନା ଆତ୍ମତି ମହାତ୍ମାନ, ଇଏ ହେଉଛି ଶ୍ରେଷ୍ଠ ସିଦ୍ଧି। ହରେ କୃଷ୍ଣ ହରେ କୃଷ୍ଣ।
Krishna Krishna Hare 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 Rama Hare Rama Rama Rama
Hare Hare Amara ei satsangar uddeshya hochi apan man samastanku ei mrutyu upare jaya hasal kareba amar lakshya hochi eta mrutyu ku apan man jaya karibe jaku kei jaya kari paranti nahi vaigyanika mane eparjanta kari pari nahanti amar prabhupada maharaj kahanti bhagavan kara ei gote challenge vaigyanika manku कौन दुखारम अशाश्वतम जो कहले तेरा अध्याय हूँ ज्ञान ज्ञान हूँ यहाँ अमानित मदम मित्र इत्यादि पांच श्लोक कहले ना तादर जन्म मृत्यु जरा व्याधि दुख दशाम दर्शनम जो मैंने प्रकृति विद्वान व्यक्ति जो प्रकृति ज्ञानी व्यक्ति से मैंने जानती ये भौतिक जगत हूँ जन्म मृत्यु जरा व्याधि यही भाव अनेक दुख रही कि मुख्य चार गुड़ी जन्म नवग्रहण करवा मृत्युवरण करवा जन्म एवं मृत्यु मध्य जराग्रस्त हवा बाध्यग्रस्त हवा एवं व्याधिग्रस्त हवा ये हूँ प्रभुपाद महाराज दिस इज द चैलेंज ऑफ द लॉर्ड फॉर द साइंटिस्ट वैज्ञानिक मानक ये हूँ चैलेंज तुम ये चारोटी को जय कर ये चारोटी को दूर कर दि तुम जाना तुम्हें सिद्धि प्राप्त हो गल ये चारोटी आम जय कर चारोटी सिद्धि प्राप्त हो जाए भगवान शरण जावा अन्य कौन सी उपाय ना अन्य कौन सी उपाय आम ये चारोटी को जय करना यही उद्देश्य यही संस्था गठन कर जो मूल समस्या समाधान कर भगवान शरण में गले आम मूल समस्या समाधान करपाय आम भगवान ये समस्या समाधान करना जिते वैज्ञानिक मैंने रिसर्च करूँ जिते नोबेल प्राइज पातु जिते प्रत वर्ष के नोबेल प्राइज पाँच प्रभुपाद महाराज कही भक्तेश्वर दामोदर सिंह महाराज तुम्हें नोबेल प्राइज पाइब कही कनवर्सेसन अच्छी पढ़ू से तेणु ये हूँ मनुष्य जन्म श्रेष्ठ सिद्धि हूँ यहाँ जो जो सिद्धि आम प्राप्त होवल भगवान कथा श्रवण मध्यम धीर व्यक्ति आम परिणत हो धीर अवस्था प्राप्त मनुष्य जीवन श्रेष्ठ सिद्धि आम प्राप्त हो तेणु भगवान जो लीला चली भगवान सब विमान को स्मरण करती कथा से भूली पारती ना भगवान तेणु द्वारकर षोह हजार शह आठ राणी से रिलैक्स जाणी ना तेणु से वृंदावन में केवल रोहिणी माँ थे देवकी नथिले वसुदेव नथिले ये मध्य नथिले सुभद्रा मत नथिले सुभद्रा पर जन्म होती तेणु सी माँ रोहिणी को कहती जे कौन वृंदावन लीला आम जो कह वृंदावन लीला कौन तेणु दिने रोहिणी माँ कहले ठीक अच्छे मुझ वृंदावन लीला कहबी गोटे सभार द्वारकर विराट बड़ सभा रही सभा षोह हजार शहे आठ बसिले के बड़ विराट बड़ घर हो चिंता करूँ षोह हजार शहे आठ सब बसिले रोहिणी मैम गोटे आश्वासन दिगला से कहे कथा वृंदावन कथा तेणु भगवान और भगवान कथा भितर कौन तफात ना भगवान कहते नाम तिष्ठा वैकुंठे जोगिना उदयन च मधुभक्त तत्र गायती तत्र तिष्ठा नारद भगवान नारद कहते हे नारद मु वैकुंठ न था या जोगी मान हृदय में न था मोर भक्त जो गान करती मोर कथा कहती मुझे था हरे कृष्णा 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 हरे 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 राम 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 हरे तेना भगवान और भगवान नाम भितर कौन तफात ना भौतिक जगत रे आम जहाँ देखुचे एटी वस्तु एवं तार नाम भितर तफात रही जमी उदाहरण स्वरूप आम जदि क्षुधाग्रस्त हो भोक हालाणी आम जदि खाली अन्न विषय चिंता करवा अन्न अन्न भी कह तम क्षुधा दूर हम ना कारण अन्न नाम एवं अन्न वस्तु भितर तफात रही कि भगवत वस्तु हूँ अद्वैय वस्तु अद्वैय ज्ञान तत्व अद्वैय ज्ञान भितर कौन तफात ना नाम एवं वस्तु भितर कौन तफात ना नाम चिंतामणि कृष्ण चैतन्य रस विग्रह पूर्ण शुद्ध नित्य मुक्त अभिनंदन नाम नाम भगवान एवं भगवान नाम भितर कौन भिन्नता ना ଯେଉଁଠୁ ଭଗବାନ କଥା ଯେଉଁଠି କୁହାଯାଉଛି ଭଗବାନ ସେଇଠି ଉପସ୍ଥିତ ଥାଆନ୍ତି। ତେଣୁ ରୋହିଣୀ ମା କହିଲେ, ଯଦି ଆମେ କହିବା ବର୍ତ୍ତମାନ ବଳରାମଙ୍କର କୃଷ୍ଣଙ୍କର ଲୀଳା, ବୃନ୍ଦାବନ ଲୀଳା, ସେମାନେ ସବୁ ଆସି ପହଞ୍ଚିଯିବେ, ସଭା ଛାଡ଼ିକି ତାଙ୍କର ସେଠି ଚାଲିଛି, ତାଙ୍କର ରାଜକାର୍ଯ୍ୟ ଚାଲିଛି, ସେ ଛାଡ଼ିକି ପଳେଇ ଆସିବେ। ତେଣୁ ଜଣେ ରୁହ, ଗେଟ୍ ପାଖରେ ଜଣେ କିଏ ରୁହ, ଆମେ କଥା କହିବା। 16,108 ରାଣୀ କେହି ଚାହୁଁନାହାନ୍ତି କଥାରୁ ଦୂରେଇ ରହିବା ପାଇଁ। ତେଣୁ ସୁଭଦ୍ରାଙ୍କୁ କୁହାଗଲା, ନଣନ୍ଦ ହେବେ ଇଏ ଭାଉଜ, ତେଣୁ କହିଲେ ସୁଭଦ୍ରା ତୁମେ ରୁହ, ଆମେ ତୁମକୁ ଧନ ଦେବୁ, ବହୁତ ଅଳଙ୍କାର ଦେବୁ, ତେଣୁ ରୁହ। କିନ୍ତୁ ସୁଭଦ୍ରା ଚାହୁଁନଥିଲେ କଥାରୁ ଦୂରେଇ ରହିବା ପାଇଁ। ତେଣୁ ଯଦିଓ ସେ ଗେଟ୍ ପାଖରେ ରହିଥିଲେ, ବିରାଟ ଗୋଟେ ହଲ୍ ସେଠି ଲାଗିଥିଲା କି ମାଇକ୍, ଜଣେ ପ୍ରଶ୍ନ ପଚାରିଥିଲେ, ମହାଭାରତ ଯୁଦ୍ଧରେ ଯେଉଁ ଭଗବାନ କଥା କହୁଥିଲେ, ବା ମହାଭାରତ ଯୁଦ୍ଧ କଥା ଛାଡ଼ନ୍ତୁ, ଏଇ ଯେଉଁ ଭାଗବତ କଥା କୁହାଯାଉଛି, 60,000 ବର୍ଷ ଥିଲେ ଗଙ୍ଗା ତଟରେ ଶୁକ୍ରତାଳରେ, ଏବଂ ନୈମିଷାରଣ୍ୟରେ ଯେଉଁ ଋଷି ଥିଲେ 88,000 ଋଷି ଥିଲେ। ଆମର ଟିକେ ମାଇକ୍ ଟିକେ ସାଉଣ୍ଡ କରିଗଲେ ଶୁଭୁନି, ଆମର ହଳଦର ମାନେ ସବୁବେଳେ ମାଇକ୍ ଟେଷ୍ଟିଂ ସବୁବେଳେ, ଆଉ ପଢ଼ା ଏଇଟା ପଢ଼ା ଏଇଟା କମ ଏଇଭଳି ସବୁ କରୁଥିବେ। କିନ୍ତୁ ସେଠି କ'ଣ ମାଇକ୍ ଥିଲା କି ନା? ମେଘ ଗମ୍ଭୀରା ଗିରା, ଭଗବାନଙ୍କର କୁହାଯାଏ ମେଘ ଘଡ଼ଘଡ଼ି ହେଲେ ଚାରିଆଡ଼କୁ ଶୁଭିବ, ସବୁ ଏରିଆଟା ଯାକ କମ୍ପିଯିବ ଘଡ଼ଘଡ଼ି ହେଲା ମାନେ। ସେହିଭଳି ଭାବେ ଭଗବାନଙ୍କର ଗିରା ବା ବଚନ ହେଉଛି ମେଘ ଗମ୍ଭୀରା ଗିରା ବୋଲି କୁହାଯାଏ, ମେଘ ଭଳି ଗମ୍ଭୀର ଭଗବାନଙ୍କ ବଚନ। ସେହିଭଳି ତାଙ୍କ ଭକ୍ତମାନଙ୍କ ମଧ୍ୟ ବଚନ ସେହିଭଳି ଭାବରେ ସମସ୍ତେ ଶୁଣିପାରିବେ। ଭଗବାନଙ୍କର ଅଚିନ୍ତ୍ୟ ତତ୍ତ୍ୱ, ଭଗବାନଙ୍କ ଲୀଳାରେ ଭଗବାନ ଶକ୍ତିରେ ସବୁ ହେଇପାରିବ। ତେଣୁ ସେମାନେ ସବୁ ଶୁଣୁଥିଲେ, ସୁଭଦ୍ରା ମଧ୍ୟ ଗେଟ୍ ପାଖରେ ରହି ଶୁଣୁଛନ୍ତି ଭଗବାନ ଲୀଳା, ଗୋପ ଲୀଳା, ସବୁ ବୃନ୍ଦାବନ ଲୀଳା। ବୃନ୍ଦାବନ କର ଲୀଳା ନରି ଗୋପ ବେଶ, ସେ ଲୀଳାର ଅନ୍ତ ପ୍ରଭୁ ନାହିଁ ପାୟ ଶେଷ, ପୁତନା ବିନାଶ କରି ସକଟ ଭଞ୍ଜନ ଜଣାବତ ହରେ କୃଷ୍ଣ ହରେ ହରି ଗୋବ ହରି ବ୍ରହ୍ମାର ମୋହ ଗିରି ଗୋବାରି ଅର୍ଜୁନ ଭଞ୍ଜନ ହରେ କୃଷ୍ଣ ହରେ ରାମ ହରେ ରାମ 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 ହରେ କାଳିୟ ଦମନ କାଳି କିରତ ବିହାରି ଗୋପୀଜନ ବସ୍ତ୍ରହାରି କିରତ ବିହାରି ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ ଇନ୍ଦ୍ରଦର୍ପଣାସକାରୀ କୁବ୍ଜମନୁହାରି ଚାଣୁର ପଞ୍ଚାଦିନାଥି ଚତୁର ନିତାରି ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ବୃନ୍ଦାବନ ଲୀଳା ଏଭଳି ଯେ
ଯେଉଁ ଯଦି ବର୍ଣ୍ଣନା କରାଯିବ ସେ ସରିବ ନାହିଁ। ସୁଖଦେବ ଗୋସ୍ୱାମୀ ସାରିଦେଲେ, ସାତ ଦିନ ଭିତରେ ସାରିଦେଲେ, କାହିଁକି ନା ତାଙ୍କର ଟାଇମ୍ ପିରିୟଡ଼ ଥିଲା। ଆମର ଟାଇମ୍ ପିରିୟଡ଼ ରହିଛି ଗୋଟାଏ ଭିତରେ ସାରିବାକୁ ପଡ଼ିବ। ସେମିତି ସୁଖଦେବ ଗୋସ୍ୱାମୀଙ୍କର ରହିଥିଲା ସାତ ଦିନ ଟାଇମ୍ ପିରିୟଡ଼ ଦିଆଯାଇଥିଲା, ସାତ ଦିନ ଭିତରେ କଥା କହିବେ। ତେଣୁ କିଛି କିଛି କଥା କହିଛନ୍ତି, କିନ୍ତୁ ବୃନ୍ଦାବନ ଲୀଳା ଯେଉଁ ଭଗବାନଙ୍କ ଲୀଳା ସେ ବର୍ଣ୍ଣନା କରୁଛନ୍ତି ଅନନ୍ତଦେବ, ଅନନ୍ତଦେବ ଯିଏକି ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତାଙ୍କର 1000 ପଣା ରହିଛି। ଗୋଟିଏ ଫଣାରେ 400 କୋଟି ମାଇଲର ଯେଉଁ ବିସ୍ତାରର ଯେଉଁ ଭୌତିକ ଜଗତ ରହିଛି, ବିଶ୍ୱ ରହିଛି, ତାଙ୍କର ଗୋଟିଏ ଫଣାରେ ରହିଛି ସୋରିଷ ଭଳି। ତେଣୁ ତାଙ୍କର ଯେ କେତେ ଆକାର ଥିବା ଆମେ କଳ୍ପନା କରିପାରିବା ନାହିଁ। ଏବଂ ସେ ଯେଉଁ ବ୍ରହ୍ମାଣ୍ଡକୁ ଧାରଣ କରି ତାଙ୍କୁ କଷ୍ଟ ହେଉନାହିଁ, ସେ ଜାଣିପାରୁନାହାନ୍ତି କେଉଁ ଫଣାରେ ଅଛି। ସେ ଭଗବାନଙ୍କ ଲୀଳା ଗ୍ରହଣ କରୁଛନ୍ତି ଗୋଟିଏ ମୁଖରେ ନୁହଁ। ହଁ, ଗାୟନ ଗୁଣାନ ଦଶ ଶତାନନ ଆଦିଦେବ, 1000 ମୁଖରେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି। ଶେଷ ଅଧୁନା ବି ସମବସ୍ଥିତି ନାଶ ପାର, ଏ ପର୍ଯ୍ୟନ୍ତ ମଧ୍ୟ ଭଗବାନଙ୍କର ଗୁଣ ଶେଷ ହେଇନାହିଁ। ଯେମିତି ଆମେ କହିବା, ଗୋଟେ କଥା କହିବା, ଗୋଟେ ଉଦାହରଣ ଦେବା, ଆପଣମାନେ ବୁଝିବେ। ଯେଉଁ ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥିରେ ଭଗବାନ ଯେଉଁ ରାସଲୀଳା କଲେ ଅଷ୍ଟମ ବର୍ଷରେ, ଏଇ ଲୀଳାଟି ଯେଉଁ କଲେ, ଗୋଟିଏ ରାତ୍ରିରେ ଲୀଳା ବର୍ଣ୍ଣନା କରାଯାଇଛି, କିନ୍ତୁ ସେଠି ବ୍ରହ୍ମାଙ୍କର ଗୋଟିଏ ରାତ୍ରି ମଧ୍ୟ ଉପସ୍ଥିତ ହୋଇଯାଇଛନ୍ତି। ବ୍ରହ୍ମରାତ୍ର ଉପାବୃତେ କୁହାଯାଇଛି, ବ୍ରହ୍ମରାତ୍ର ସରିଗଲା ସେଇ ଗୋଟିଏ ରାତ୍ରିରେ। ଗୋଟିଏ ରାତ୍ରିରେ କେମିତି ବ୍ରହ୍ମରାତ୍ରି ସରିଗଲା ଆମେ ବୁଝିପାରିବା ନାହିଁ। ତେଣୁ ବୃନ୍ଦାବନ ଲୀଳାକୁ ବୁଝିବା ଏତେ ସହଜ ନୁହଁ। ଆମେ ଯେତିକି ଆମର ପୂର୍ବ ଆଚାର୍ଯ୍ୟମାନେ କହିଛନ୍ତି ଆମେ ଖାଲି କହିଦେଉଛେ, ତାକୁ ବୁଝି ହେବ ନାହିଁ। ପ୍ରକୃତରେ ଆମର ଚିନ୍ତା ଶକ୍ତିରେ ବାହାରେ ସେସବୁ ଲୀଳା। ତେଣୁ ଏହିଭଳି ଭାବରେ ଭଗବାନ ଲୀଳା ଜନ୍ମରୁ ଆରମ୍ଭ କରି କେତେ ଲୀଳା ସବୁ ରହିଛି, ବୃନ୍ଦାବନ ଲୀଳା କହୁଛନ୍ତି। କହୁଥିଲା ବେଳେ ସୁଭଦ୍ରା ଯେଉଁ ରହିଛନ୍ତି ସିଏ ମଧ୍ୟ ଶୁଣୁଛନ୍ତି। ଆମର ଭକ୍ତିରେ ଯେଉଁ ବିଭିନ୍ନ ସ୍ତର ରହିଛି, ଗୋଟେ ରହୁଛି ମହାଭାବ ସ୍ତର, ସେଇଟା ଅନ୍ତିମ ସ୍ତର। ରୂପ ଗୋସ୍ୱାମୀ ତାଙ୍କ ଭକ୍ତିର ସାମର୍ଥ୍ୟ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଆମେ ଯେଉଁ ଭକ୍ତି ମାର୍ଗରେ ଯାଉଛେ, ଆମର କେଉଁ ସ୍ତର ଆମର ଏଇଠି ମାନେ ଏଇଠୁ ଦେଖନ୍ତୁ, ଭକ୍ତିର ସାମର୍ଥ୍ୟ ସିନ୍ଦୁର ଆମର ସ୍ତରକୁ ଭାବି ନେବା, ଆମେ କେଉଁ ସ୍ତରରେ ଅଛେ, ଆମେ କେଉଁ ସ୍ତରକୁ ଯିବାକୁ ପଡ଼ିବ। ଆଦୌ ଶ୍ରଦ୍ଧା, ଆପଣମାନେ ଯେଉଁ ଆସିଛନ୍ତି, ଆପଣଙ୍କ କିଛି ଶ୍ରଦ୍ଧା ରହିଛି, ବିଶ୍ୱାସ ରହିଛି, ସେଥିପାଇଁ ଆପଣ ଆସିଛନ୍ତି। ଇଏ ହେଉଛି ବିଗିନିଂ ଷ୍ଟେଜ୍, ଭକ୍ତିର ବିଗିନିଂ ଷ୍ଟେଜ୍, ଆଦୌ ଶ୍ରଦ୍ଧା। ତତ ସାଧୁ ସଙ୍ଗ, ତାପରେ ଆପଣ ସାଧୁ ସଙ୍ଗ କରୁଛନ୍ତି। ସାଧୁ ସଙ୍ଗ କଲେ କ'ଣ ନା ଭଜନ କ୍ରିୟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଜନ କ୍ରିୟା ଚାଲିଛି। ଭଜନ କଲେ କ'ଣ ହେବ ନା ଅନର୍ଥ ନିବୃତ୍ତି, ଅନର୍ଥ ବହୁତ ପ୍ରକାର ଅନର୍ଥ ରହିଛି। ତତ୍ତ୍ୱଭ୍ରମ ମଧ୍ୟ ଗୋଟିଏ ଅନର୍ଥ, ଯେଉଁ ଭଗବତ ଗୀତାରେ ଭଗବାନ କହିଲେ କଶ୍ଚିତ୍ ମାମ ବ୍ୟତୀତ ତତ୍ତ୍ୱତଃ, କାରଣ ହଜାର ହଜାର ଲୋକମାନଙ୍କର ତତ୍ତ୍ୱଭ୍ରମ ରହିଛି, ଅନେକ ପ୍ରକାର ଅନର୍ଥ ରହିଛି, ତା ଦେହରୁ ତତ୍ତ୍ୱଭ୍ରମ ଗୋଟେ ଅନର୍ଥ। ଭଗବାନ ତତ୍ତ୍ୱରେ ଜାଣିପାରିବା ନାହିଁ ଆମେ, ଇଏ ଗୋଟେ ଅନର୍ଥ ଆମର ରହିଛି ତତ୍ତ୍ୱଭ୍ରମ। ଏଇଭଳି ଭାବରେ ଅନେକ ଅନର୍ଥ ରହିଛି, ସେସବୁ ଅନର୍ଥ ଦୂର ହେବ। ଅନର୍ଥ ଯେତିକି ଯାଉଥିବ, ଆମେ ନେକ୍ସଟ ସଣ୍ଡେକୁ କହିବା ଅନର୍ଥ ଉପରେ କହିବା, ଅନର୍ଥ ଉପଶମ ସାକ୍ଷାତ ଆଜି ଏଇ କଥାଟି କହିଥାନ୍ତେ, କିନ୍ତୁ ଆମର ଭକ୍ତମାନଙ୍କର ବିଶେଷ ଅନୁରୋଧରେ ଆମେ ଏ କଥାଟି କହିଲେ, ଜଗନ୍ନାଥ ସ୍ପେଶାଲ ଆଜି ହେଲା। ତେଣୁ ଏ ଅନର୍ଥ ଅନର୍ଥ ଉପଶମ ହେବ, ଯେତିକି ଅନର୍ଥ ଯାଉଥିବ ଆମେ ଭକ୍ତି ମାର୍ଗରେ ସେତିକି ଅଗ୍ରଗତି ହେଉଥିବା। ଆମେ କେଉଁ ସ୍ତରରେ ଅଛେ ଆପଣମାନେ ନିଜେ ନିଜେ ଅନୁଭବ କରିବେ, ଚିନ୍ତା କରିବେ ଏଇ ଶ୍ଳୋକରୁ। ପ୍ରଥମ ସ୍ତର ହେଉଛି ନିଷ୍ଠା, ଭକ୍ତିର ପ୍ରଥମ ସ୍ତର ହେଲା ନିଷ୍ଠା। ଅନର୍ଥ ଯେତିକି ଦୂର ହେବ ଭକ୍ତି ଆରମ୍ଭ ହେବ, ନିଷ୍ଠା ସ୍ତରକୁ ଆସିବା। ନିଷ୍ଠା ସ୍ତର କହିଲେ ଭଗବାନ ସେବାରେ ଆମର ଆଗ୍ରହ ଆସିବ, ନିଷ୍ଠା ହେବ, ନିଷ୍ଠା। ଏ ନିଷ୍ଠା ସ୍ତର ହେଉଛି ପ୍ରାଥମିକ ଷ୍ଟେଜ୍, ନିଷ୍ଠା ସ୍ତର। ତା ଉପରେ ରୁଚି, ରୁଚି କହିଲେ ଆପଣଙ୍କୁ ଯେଉଁ ଖାଦ୍ୟ ଭଲ ଲାଗୁଛି, ରସଗୋଲା ମିଠା ଭଲ ଲାଗୁଛି, କିନ୍ତୁ ଯଦି ଜଣ୍ଡିସ ହେଇଯାଇଥିବ ତାହେଲେ ସେଇଟା ମିଠା ଲାଗିବନି, ସେଇଟା କ'ଣ ଲାଗିବ, ପିତା ଲାଗିବ। ତେଣୁ ସେହିଭଳି ଭାବେ ଭଗବାନ କଥା ବା ଭଗବାନଙ୍କ ସେବା ଭଲ ଲାଗୁନାହିଁ, କିନ୍ତୁ ଯଦି ରୁଚି ସ୍ତରକୁ ଆସିଯିବା ସେଇଟା ଆନନ୍ଦ ଦେବ, ବହୁତ ଆନନ୍ଦ ଲାଗିବ। ରୁଚି ଏ ହେଉଛି ରୁଚି ସ୍ତର। ତାର ଉପର ସ୍ତର ହେଉଛି ଆସକ୍ତି, ଆସକ୍ତି କହିଲେ ଆମର ବର୍ତ୍ତମାନ ଭୌତିକ ଜଗତରେ କେତେ ଆସକ୍ତି ରହିଛି, ଯେଉଁମାନେ ଚା ପାନ ବିଡ଼ି ସିଗରେଟ୍ ଟାଣୁଛନ୍ତି, ସେ ଆସକ୍ତିକୁ ତ୍ୟାଗ କରିପାରୁନାହାନ୍ତି। ଏ ଆସକ୍ତିକୁ ତ୍ୟାଗ କରିବା ମଧ୍ୟ ସହଜ କଥା ନୁହଁ। ସେହିଭଳି ଭାବରେ ଭଗବାନଙ୍କ ସେବା ପ୍ରତି, ଭଗବାନ ପ୍ରତି ଆସକ୍ତି ଆମର ଆସିବ। ଭଗବାନ ପ୍ରତି ଆସକ୍ତି ଆସିଲେ ଭୌତିକ ଆସକ୍ତି ଦୂର ହୋଇଯିବ। ଭଗବାନ ପ୍ରତି ଆସକ୍ତି ନ ଆସିବା ପର୍ଯ୍ୟନ୍ତ ଭୌତିକ ଆସକ୍ତି ରହିବ। ଏ ନାମ ଅପରାଧର ଗୋଟିଏ ଅନ୍ତିମ ଅପରାଧ ହେଉଛି ଏଇଟା, ନାମ ମହାତ୍ମ ଶ୍ରବଣ କରିବା ସତ୍ତ୍ୱେ ଭୌତିକ ଆସକ୍ତି ପୂର୍ବକ ବଜାୟ ରଖିବା। ଆମେ ଏ ଆସକ୍ତି ସ୍ୱରୂପ ଆସିନାହିଁ ମାନେ ଆମର ଭୌତିକ ଆସକ୍ତି ରହୁଛି। ସେ ଆସକ୍ତି ସ୍ୱରୂପ ଯଦି ଯିବା, ନିଷ୍ଠା ପରି ରୁଚି ତାପରେ ଆସକ୍ତି ସ୍ୱରୂପ ଗଲେ ଭୌତିକ ଆସକ୍ତି ଚାଲିଯିବ। ତେଣୁ ଆସକ୍ତି ଉପରେ ଆସୁଛି କ'ଣ? ଭାବ। ଭାବ କହିଲେ ଭଗବାନ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି। ଯେମିତି ଆମର ପରିବାରରେ ଆମର ସବୁ ଗାନ୍ଧୀ ବନ୍ଧୁ କୁଟୁମ୍ବ ସବୁ ରହିଛନ୍ତି, ତାଙ୍କର ସହିତ ସମ୍ବନ୍ଧ ରହିଛି, ସେହିଭଳି ଭାବରେ ଆମେ ଭଗବାନଙ୍କର ଅଂଶ। ଭଗବାନ ସହିତ ଆମର ଗୋଟେ ସମ୍ବନ୍ଧ ରହିଛି, ସେଇ ସମ୍ବନ୍ଧ ଜ୍ଞାନ ଆସିବ। ଭାବ, ସେ ସମ୍ବନ୍ଧ ଜ୍ଞାନ ଆସିବ। ତେଣୁ ଏଇ ଯେଉଁ ଭାବସ୍ତରକୁ ଜଣେ ଯିବ, ତାହାର ସେଇଠୁ ଅନୁଭୂତି ପ୍ରେମ ଆରମ୍ଭ ହେବ, କୃଷ୍ଣ ପ୍ରେମ। ଏ କୃଷ୍ଣ ପ୍ରେମର ପୁଣି ବିଭିନ୍ନ ଷ୍ଟେଜ୍ ରହିଛି, ତା ଉପରେ ସବୁ ରହିଛି ସ୍ନେହ। ଏଇ ଆମର ରହିଛି ଉଜ୍ଜଳ ନୀଳମଣି, ରୂପ ଗୋସ୍ୱାମୀଙ୍କର ଉଜ୍ଜଳ ନୀଳମଣିରେ ସବୁ ବର୍ଣ୍ଣନା କରାଯାଇଛି। ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ, ଏହି ସ୍ତରର କଥା। ଏମାନେ ସବୁ ସେଇ ମହାଭାବ ସ୍ତରକୁ ଯାଇଥିଲେ। ସୁଭଦ୍ରା ସେଇ ମହାଭାବ ସ୍ତରରେ ଯାଇ ତାଙ୍କର ଚକ୍ଷୁ ବିସ୍ଫାରିତ ହୋଇଯାଇଛି, ହସ୍ତପଦ ସଙ୍କୁଚିତ ହୋଇଯାଇଛି। କୃଷ୍ଣ ଆସିକି ଠିଆ ହୋଇଯାଇଛନ୍ତି ଗୋଟେ ପଟେ, ସୁଭଦ୍ରାଙ୍କର କେଉଁପଟେ? ବାମ ପଟେ। ଜଗନ୍ନାଥ ରହିଛନ୍ତି କୃଷ୍ଣ, ସେ ଜଗନ୍ନାଥ। ଡାହାଣ ପଟେ ରହିଗଲେ ବଳରାମ, ସେ ବଳଦେବ। କୃଷ୍ଣ, ସୁଭଦ୍ରା ଏବଂ ବଳରାମ ଆଜି ତିନି ଭାଇ ଭଉଣୀ ରହି ସେଇଠି ଦ୍ୱାର ପ୍ରଦେଶ ରହି ଭିତରକୁ ଯାଇପାରୁନାହାନ୍ତି, ହାତ ଦେଇଥିଲେ କିନ୍ତୁ ରହିଯାଇଛନ୍ତି, କିନ୍ତୁ କଥା ଶୁଣି ସେହି ରୂପ ପ୍ରାପ୍ତ ହୋଇଛନ୍ତି ଜଗନ୍ନାଥ, ବଳଦେବ, ସୁଭଦ୍ରା। ଏ କୃଷ୍ଣଙ୍କର ମହାଭାବ ପ୍ରକାଶ, ଜଗନ୍ନାଥ ରୂପ ହେଉଛି କୃଷ୍ଣଙ୍କର ମହାଭାବ ପ୍ରକାଶ, ବଳରାମଙ୍କର ମଧ୍ୟ ମହାଭାବ ପ୍ରକାଶ, ସୁଭଦ୍ରାଙ୍କର ମଧ୍ୟ ମହାଭାବ ପ୍ରକାଶ। ରାଧା ବିରହରେ କୃଷ୍ଣଙ୍କ ବିରହରେ, ରାଧାଙ୍କ ବିରହରେ କୃଷ୍ଣ ଏଇ ଜଗନ୍ନାଥ ରୂପ ଧାରଣ କରିଛନ୍ତି। ଏ ତିନି ମୂର୍ତ୍ତି ଏହିଭଳି ଭାବରେ ରହିଛନ୍ତି, ଜଗନ୍ନାଥ, ବଳଦେବ, ସୁଭଦ୍ରା। ତେଣୁ ସେଇଠି ସବୁବେଳେ ଦ୍ୱାରକାକୁ ସବୁବେଳେ ନାରଦମୁନି ଯାଇ ପହଞ୍ଚନ୍ତି। ନାରଦମୁନି, ନାରଦମୁନି ଅଭିଶାପ ପାଇଥିଲେ। କିଏ ଦେଇଥିଲେ ଅଭିଶାପ? ଦକ୍ଷ, ଦକ୍ଷ ଦେଇଛନ୍ତି। କାରଣ ଦକ୍ଷଙ୍କର ଇଏ ଦ୍ୱିତୀୟ ଦକ୍ଷ, ପ୍ରଥମ ଦକ୍ଷ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର, ଦ୍ୱିତୀୟ ଦକ୍ଷ ହେଉଛନ୍ତି ପ୍ରଚିତାଂଶଙ୍କ ପୁତ୍ର। ସିଏ ପ୍ରଥମେ 10,000 ପୁତ୍ର ସନ୍ତାନ ଦାସ କରିଥିଲେ, ତାଙ୍କୁ ପଠାଇଥିଲେ ନାରାୟଣ ସ୍ୱରୂପକୁ, ଯାଇକରି ସେଠି ତପସ୍ୟା କରୁଥିଲେ ପ୍ରଜା ଉତ୍ପନ୍ନ କରିବା ପାଇଁ। ନାରଦମୁନି ତାଙ୍କୁ ସବୁ ସନ୍ୟାସ କରିଦେଲେ। ତାପରେ ପୁଣି 1,000 ସନ୍ତାନ ସୃଷ୍ଟି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପୁଣି 1,000 ସନ୍ତାନ ସୃଷ୍ଟି କଲେ ପୁତ୍ର, ତାଙ୍କୁ ସବୁ ପୁଣି ସନ୍ୟାସ କରିଦେଲେ। 10 ଏଭଳି ପ୍ରଶ୍ନ ପଚାରିଲେ, କୁଟ ପ୍ରଶ୍ନ, ସେ ପ୍ରଶ୍ନର ଉତ୍ତର ନାରଦମୁନି ଦେଇନାହାନ୍ତି। ସେ ପ୍ରଶ୍ନକୁ ଚିନ୍ତା କରି ସେ ସନ୍ୟାସ ହୋଇଗଲେ। 10 କୁଟ ପ୍ରଶ୍ନ ରହିଛି, ତା ଦେହରେ ରହିଛି। ତେଣୁ ତାପରେ ନାରଦମୁନି ଚିନ୍ତା କରୁଛନ୍ତି, ତାଙ୍କ ପିଲାମାନଙ୍କୁ ସିନା ମୁଁ ସନ୍ୟାସ କରିଦେଲି, ପିତାଙ୍କୁ ମଧ୍ୟ ସନ୍ୟାସ କରେଇଦେବି, କହିକି ଯାଇ ପହଞ୍ଚିଗଲା ବେଳକୁ ଦକ୍ଷ ତାଙ୍କ ପୂର୍ବଜନ୍ମରେ ରହିଛି। ସେ ବୈଷ୍ଣବ ଅପରାଧ କରିଛନ୍ତି, ଶିବଜୀଙ୍କୁ ଅପରାଧ କରୁଥିଲେ, ସେଥିପାଇଁ ତାଙ୍କର ମସ୍ତକ କଟି ଗୋଟେ ଛାଗର ମସ୍ତକ ପ୍ରାପ୍ତ ହୋଇଥିଲେ। ପୁଣି ଏଇ ଜନ୍ମରେ ମଧ୍ୟ ପୁଣି ନାରଦମ୍ପତି ଅଭିଶାପ ଦେଇଦେଲେ ତାଙ୍କୁ, କହିଲେ ତମେ ତମେ ମୋର ସବୁ ପରିବାର ନଷ୍ଟ କରିଦେଉଛ, ତମେ ଗୋଟିଏ ସ୍ଥାନରେ ଅଧିକା ସମୟ ରହିପାରିବ ନାହିଁ। ଏଇଭଳି ଭାବରେ ଅପରାଧ ଅଭିଶାପ ଦେଇଦେଇଥିଲେ। ଆମର ପ୍ରଭୁପାଦ ମହାରାଜ କହନ୍ତି, ଆମେ ଯେଉଁ ସମ୍ପ୍ରଦାୟରେ ଆସୁଛେ ସେଇ ସମ୍ପ୍ରଦାୟରେ, ନାରଦମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ଆମ ଉପରେ ସେ ଅଭିଶାପ ରହିଛି। ତେଣୁ ଆମେ ଗୋଟିଏ ସ୍ଥାନରେ ଅଧିକା ସମୟ ରହିପାରିବା ନାହିଁ, କିନ୍ତୁ ଆ ଦ୍ୱାରା ଜଗତର ମଙ୍ଗଳ ହେଉଛି, ଜଗତର କଲ୍ୟାଣ ହେଉଛି। ପ୍ରକୃତରେ ଭଗବାନ ଜଗତର କଲ୍ୟାଣ କରନ୍ତି ଏଇ ଅଭିଶାପ ମାଧ୍ୟମରେ। ଆଜି ମୁଁ ଯଦି ଶ୍ରୀଶ୍ରୀମଦ ରାଧାମୋହନ ସ୍ୱାମୀ ମହାରାଜ ଖାଲି ବୃନ୍ଦାବନ ରହିଥାନ୍ତେ, ଆଜି ତାଙ୍କର ଏତେ ଶିଷ୍ୟ ହୋଇପାରିନଥାନ୍ତେ। ଶିଷ୍ୟ କଥା ଛାଡ଼ନ୍ତୁ, ଏତେ ଲୋକମାନେ ଯେଉଁ ଭଗବାନ କଥା ବଞ୍ଚିତ ହୋଇଥାନ୍ତେ ସେମାନେ। ପ୍ରଭୁପାଦ ମହାରାଜ ଯଦି ସେ ଅଭିଶାପ ପ୍ରାପ୍ତ ନ ହୋଇଥାନ୍ତେ, ଆଜି ସାରା ପୃଥିବୀ ଉଦ୍ଧାର ପାଇନଥାନ୍ତା। ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି। ଆଜି ଏଠାରେ ତାଙ୍କର ସଙ୍ଗଲାଭ କରିପାରିନଥାନ୍ତେ ଭକ୍ତିଶ୍ୱର ଗଙ୍ଗୋଶ୍ରୀ ମହାରାଜ ବାସ୍ ଏଠି ଏଇ ସ୍ଥାନଟିକୁ ପ୍ରାପ୍ତ ହେଇପାରିନଥାନ୍ତେ ବା ଆଜି ଆମେ ଏଠାରେ ବସି ଭଗବାନଙ୍କ ଲୀଳା ଶ୍ରବଣ କରିପାରିନଥାନ୍ତେ। ଇଏ ପରୋକ୍ଷରେ ଗୋଟେ ବ୍ଲେସିଂ ଇନ୍ ଡିସ୍ଗାଇଜ୍, ଗୋଟେ ଆଶୀର୍ବାଦ। ଯାହା ହଉ, ସେ ନାରଦମୁନି କିନ୍ତୁ ସେଠି ଦ୍ୱାରକାରେ ନାରଦ ଦକ୍ଷଙ୍କର ଅଭିଶାପ ସେଠି କାମ କରୁନଥିଲା ନାରଦମୁନିଙ୍କ ଉପରେ। ନାରଦମୁନି ସବୁ ସମୟ ରହନ୍ତି ସେଠି ପିଣ୍ଡାରିକ କ୍ଷେତ୍ରରେ ସବୁ ରହନ୍ତି, ସେମାନେ ସବୁ ରହିକରି ଏସବୁ କଥା ସବୁ ରହିଛି। ତେଣୁ ନାରଦମୁନି ଯେତେବେଳେ ଆସି ପହଞ୍ଚିଗଲେ ଭଗବାନଙ୍କୁ ଏଇ ରୂପ ଦେଖିଦେଲେ, ଜଗନ୍ନାଥ ବଳଦେବ ସୁଭଦ୍ରା ରୂପ ଦେଖିଦେଲେ। ତେଣୁ ଦେଖିଦେଲେ ଭଗବାନ ଯେତେବେଳେ ଦେଖିଲେ କୃଷ୍ଣ ବଳରାମ ସବୁ ଦେଖୁଛନ୍ତି, ନାରଦମୁନି ଆସୁଛନ୍ତି, ସେ ନିଜ ପୁଣି ସ୍ୱରୂପକୁ ଆସିଗଲେ। କିନ୍ତୁ ନାରଦମୁନି ଅନୁରୋଧ କଲେ, ପ୍ରଭୁ ଆପଣଙ୍କ ଏ ଭକ୍ତବାତ୍ସଲ୍ୟ ରୂପ ମହାଭାବ ପ୍ରକାଶ ଆମେ ଏଇଟା ବୁଝିପାରିବା ନାହିଁ। ନାରଦମୁନି ଜାଣିଛନ୍ତି ଭକ୍ତ, ସେ ମଧ୍ୟ ସେହି ସ୍ତରର ଭକ୍ତ, ତେଣୁ ସେ କହିଲେ ପ୍ରଭୁ ଏହି ରୂପ ଆପଣ ଲୋକମାନେ ପୂଜା କରନ୍ତୁ ଆପଣଙ୍କୁ ଏହି ରୂପରେ। ତେଣୁ ଭଗବାନ ସେଥିରେ ରାଜି ହୋଇଥିଲେ, ତଥାସ୍ତୁ କରିଥିଲେ। ତେଣୁ ଇଏ ଲୀଳାଟି ହୋଇଥିଲା ଏ ସ୍ନାନ ପୂର୍ଣ୍ଣମୀ ତିଥିରେ। ତେଣୁ ସ୍ନାନ ପୂର୍ଣ୍ଣମୀରେ ସେହି ରୂପରେ ଭଗବାନଙ୍କର ବାର୍ଥ ଡେ ସେଦିନ ଭଗବାନ ଆବିର୍ଭାବ ହୋଇଥିଲେ। ବ୍ରହ୍ମାଙ୍କର ଯେଉଁ 100 ବର୍ଷ ରହିଛି, ପ୍ରଥମ 50 ବର୍ଷରେ ଭଗବାନ ନୀଳମାଧବ ରୂପରେ ପୂଜିତ ହୁଅନ୍ତି, ତା'ପର ଯେଉଁ 50 ବର୍ଷ ସେ ଜଗନ୍ନାଥ ବଳଦେବ ସୁଭଦ୍ରା ସୁଦର୍ଶନ ରୂପେ ଚତୁର୍ଦ୍ଧାର ମୂର୍ତ୍ତିରେ ନୀଳାଞ୍ଚଳରେ ସେ ପୂଜିତ ହୁଅନ୍ତି। ଏସବୁ ଲୀଳା ଜଗନ୍ନାଥ ବଳଦେବ ସୁଭଦ୍ରାଙ୍କ ରୂପ ଏହିଭଳି ଭାବରେ ରହିଛି। ତେଣୁ ଆଜି ଆମର ସମୟ ହୋଇଯାଇଛି, ଗତକାଲି ଆମେ ରଥଯାତ୍ରା ବିଷୟରେ କହିଥିଲେ, ଆଜି ଜଗନ୍ନାଥଙ୍କ ରୂପ ବିଷୟରେ କହିଲେ। ଏଭଳି ଭାବରେ ଜଗନ୍ନାଥଙ୍କ ଲୀଳା ଶେଷ ହେବ ନାହିଁ, କିନ୍ତୁ ଆମର ସେତେ ନାହିଁ, ଯୋଗ୍ୟତା ନାହିଁ ସେ ବର୍ଣ୍ଣନା କରିବା ପାଇଁ। ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା, ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ବା କିଛି ପ୍ରଶ୍ନ ରହିଛି, ଗୋଟେ ଦୁଇଟି ପ୍ରଶ୍ନ, ନହେଲେ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି, ସେସବୁ ବିଷୟରେ ଘୋଷଣା କରାଯିବ। ଆମ ଟେମ୍ପଲ୍ କମାଣ୍ଡର ଅଛନ୍ତି, ସେ ଆପଣମାନେ କିଛି କହିବେ। ଗୋପୀନାଥ ପ୍ରଭୁ ଆସୁଛନ୍ତି, ସେ ଆପଣମାନଙ୍କୁ ଆମେ ସବୁଥିରେ ଜପ କରିବା, ଏସବୁ ରହିଛି। ଖାଲି ଥିଓରିଟିକାଲି କଥା ହେଇଗଲା, ପ୍ରାକ୍ଟିକାଲି ସେଇଟାକୁ ପ୍ରାକ୍ଟିସ୍ କରିବା, ଆମେ କେଉଁ ଷ୍ଟେଜ୍କୁ ଯିବା, ଭାବ ସ୍ନେହ ରାଗ ମାନ ପ୍ରଣୟ ଇତ୍ୟାଦି ସବୁ ରହିଛି, ଆମେ ସେଇଟାକୁ ପ୍ରାପ୍ତ ହେବା, ସେ ସ୍ତରକୁ ଆମେ ଯାଇପାରିବା। ତେଣୁ ଆମ କଥା କେଉଁଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଜୟ ଗୌର ପ୍ରେମାନନ୍ଦୀ। ତେଣୁ ଆମର ପ୍ରଭୁ କହିଥିଲେ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ଏଇ ସଙ୍ଗୀତଟି ଗାନ କରିବା ପାଇଁ ମୁଁ ଭୁଲିଗଲି। ଯାହା ହଉ, ସେଇ ଗୌରଙ୍କ ମହାପ୍ରଭୁ ସେ କୃଷ୍ଣ ଏବଂ ସେହି ହେଉଛନ୍ତି ଜଗନ୍ନାଥ। ବାସୁଦେବ ଘୋଷ ଏଇ ସଙ୍ଗୀତଟି ରଚନା କରିଛନ୍ତି, ଆପଣମାନେ ପଢ଼ିନେବେ ବହିରୁ, ପଢ଼ିବେ ଗୀତ ବୁଲିବା ପାଇଁ ସମୟ ମିଳିଲା ନାହିଁ। ତେଣୁ ଆମର ପ୍ରଭୁ ଆମେ ଟିକେ ଇଏ ହେବ କୀର୍ତ୍ତନ ହେବ, ହଁ ପ୍ରଭୁ ଏଇ ଗୀତଟି ଗାନ କରିବେ, ସଙ୍ଗୀତ ଏଇ ଯେଉଁ ଜୟ ଜୟ ଜଗନ୍ନାଥ ସଚିନ ଅଛି ସେଇଟା ବହି ଅଛି ସବୁ ସେଇଟା ପେନ୍ ଡ୍ରାଇଭ୍ କରିବେ।